କର୍ମ କଲା ପରେ ଆମକୁ କିଛି ସେ ଫଳ ମିଳିପାରିବ ନା ମିଳିପାରେ, ଭଗବାନଙ୍କ ସେଭଳି ନୁହେଁ। ଭଗବାନ ଇଚ୍ଛା ସଂକଳ୍ପ କଲେ ସବୁ କିଛି କରିପାରିବେ, କିନ୍ତୁ ତାଙ୍କର ଯେଉଁ ଅବତାର ହୁଏ, ଭଗବାନ ନୃସିଂହ ହୁଅନ୍ତୁ, ବରାହ ହୁଅନ୍ତୁ, ବାମନ ହୁଅନ୍ତୁ, ଭଗବାନ କୃଷ୍ଣ ରାମ, ତାଙ୍କର ଯେଉଁ ଅବତାର, ମୁଖ୍ୟ କାରଣ ଭକ୍ତର ଯେଉଁ ସମର୍ପଣ ରହିଛି, ଯେଉଁ ପ୍ରୀତି ରହିଛି, ସେ ପ୍ରୀତିକୁ ଭଗବାନ ସେ ପ୍ରୀତି ବନ୍ଧନକୁ କାଟିପାରନ୍ତି ନା, ସେଥିରେ ବନ୍ଧନରେ ପଡ଼ିଯାଆନ୍ତି, ଆସନ୍ତି। ଆଉ ଭଗବାନ ଆସନ୍ତି ଭଗବାନ ଭକ୍ତର ମହିମାକୁ ପ୍ରତିଷ୍ଠା କରିବା ପାଇଁ। ଯେଭଳି ସମ୍ପୂର୍ଣ୍ଣ କୃଷ୍ଣ ଲୀଳା ଆମେ ଦେଖିବା, ଆମେ ଯେଉଁ ଯେଉଁ ଅବତାର ଭଗବାନ ନେଇଛନ୍ତି, ସେଇ ସେଇ ଅବତାରରେ ଗୁଣଟା ଅଧିକ କାହାର ରହିଛି, ଯଶଟା ଅଧିକା କୀର୍ତ୍ତିତ କାହାର ହେଇଛି। ଯେଭଳି କୃଷ୍ଣ ଲୀଳାରେ କାହାର ଅଧିକା ଯଶ କୀର୍ତ୍ତିତ ହେଇଛି, ଗୋପୀମାନଙ୍କର। କୃଷ୍ଣ ଲୀଳା ଯେତେବେଳେ ତୁମେ ବର୍ଣ୍ଣନା କରିବାକୁ ଯିବ, ସେତେବେଳେ କାହା କାହା ଲୀଳା ଆସିବ ବେଶୀ ଦେଖ, ଗୋପୀମାନଙ୍କର, ବ୍ରଜବାସୀମାନଙ୍କର, ଭକ୍ତର ଲୀଳା। ଏଇଟା କୃଷ୍ଣଙ୍କର ସୁଖ। ଅନାଦି କାଳରୁ ବେଦ ଯାହାର ଗୁଣଗାନ କରୁଛି, ତାଙ୍କର କ'ଣ ଆବଶ୍ୟକ ଅଛି ଗୋଟେ ମଣିଷ ଗୁଣଗାନ କରିବ ସେ ଶୁଣି। ନିର୍ମଳ ଯଶ ଋଷି ମୁନିମାନେ ଗାନ କରୁଛନ୍ତି, କିନ୍ତୁ ସେ ଆସନ୍ତି କେବଳ ଭକ୍ତକୁ, ଭକ୍ତର ଯଶ ମହିମାକୁ ବର୍ଦ୍ଧିତ କରିବା ପାଇଁ। ଯେଭଳି ଆମେ ଗତକାଲି ଶୁଣୁଥିଲେ, ନାରଦ ମୁନି ଭଗବାନଙ୍କର ଭକ୍ତି ଶକ୍ତି ଅବତାର, ସେ ତାଙ୍କର ଶିଷ୍ୟର ଗୁଣଗାନ କରୁଛନ୍ତି, ଗୁଣେ ଅସଂଖ୍ୟ ହେଲେ କାଲି ଶୁଣୁଥିଲେ ନା, ନୈସର୍ଗିକ ରତି ଯାତ୍ର ନୈସର୍ଗିକ ରତି, ଭଗବାନଙ୍କ ପାଖରେ ନୈସର୍ଗିକ ରତି ଥିଲା। ତେଣୁ ବିଶ୍ୱନାଥ ଚକ୍ର ଠାକୁର କହିଲେ, ବାସୁଦେବ ଭଗବତୀ, ଭଗବାନ ବାସୁଦେବଙ୍କ ପାଖରେ, କୃଷ୍ଣଙ୍କ ପାଖରେ। ତେଣୁ ପୂର୍ବରୁ ସେ କୃଷ୍ଣଙ୍କୁ ହିଁ ଭଲ ପାଉଥିଲେ, ଯେହେତୁ ହିରଣ୍ୟକଶିପୁ ଏଭଳି ଏକ ବର ମାଗିଲେ କୃଷ୍ଣଙ୍କୁ ଏ ନୃସିଂହ ହବାକୁ ହିଁ ପଡ଼ିବ, ଯଦିଓ ନୃସିଂହ ଅବତାର ନିତ୍ୟ, କିନ୍ତୁ ବିଷ୍ଣୁ ପୁରାଣ ହିସାବରେ ସେ ପ୍ରମାଣ ଦେଇ କହୁଛନ୍ତି ପୂର୍ବ ଆଉ ଉତ୍ତର। ପୂର୍ବରୁ ସେ ବାସୁଦେବଙ୍କ ପ୍ରତି ନିଷ୍ଠା ଥିଲା, ନୃସିଂହଦେବ ଆବିର୍ଭାବ ପରେ ସେ ନୃସିଂହଙ୍କୁ ପୂଜା କଲେ, ଉପାସନା କଲେ, ତାଙ୍କ ପ୍ରତି ନିଷ୍ଠତା ଆସିଲା। ନ୍ୟସ୍ତ କ୍ରୀଡ଼ନ କୋ ବାଲୋ ଜଡ଼ବତନ ତନ ମନସ୍ତୟା କୃଷ୍ଣ ଗ୍ରହ ଗୃହୀତାତ୍ ଗୃହୀତାତ୍ମା ନବେଦ ଜଗଦୀଶ ଜଗଦୀଦୃଶମ ଗୁଣ ଗୁଣ ବର୍ଣ୍ଣନା କଲେ। ନୈସର୍ଗିକ ରତେ ଲିଙ୍ଗାନି ଆହ, ତାଙ୍କର ଯେଉଁ ନୈସର୍ଗିକ ରତେ ଥିଲା, ଉପାଧି ରହିତ ସ୍ୱାଭାବିକ ଆକର୍ଷଣ, ଇଏ ଗୋଟେ କ'ଣ ଭକ୍ତିଟା ଗୋଟେ କ'ଣ ଏମିତି ଯେ ଜଣକୁ ଠେଲିକି ପଛ ପଟରୁ ତୁମେ ନେଇକି ଯିବ ନା କ'ଣ, ଜଣଙ୍କୁ କ'ଣ କେବଳ ପଛରୁ କେବଳ ଗଛରେ ୟୁରିଆ ସାର ମାରିକି ଫଳ ଆଣନ୍ତୁ, ଯେମିତି ଦେଖୁ ନାହିଁ ସାର ମାରିଦେବ ସେ ଫଳ ହଉଥିବ, ତାର ସ୍ୱାଭାବିକ ଯଦି ଶକ୍ତି ଭୂମିରୁ ସେ ପାଉନି ତା କ'ଣ କରିବ, ତୁମକୁ ଦେବାକୁ ପଡ଼ୁଛି ସବୁବେଳେ। ସେଭଳିଆ ଏଇ ଭକ୍ତି ଜୀବନ ଜଣକୁ ସବୁବେଳେ ଠେଲିବ, ତୁମେ ଏଇ ପ୍ରୋଗ୍ରାମକୁ ଆସ, ଏଇଟା କର, କେତେ ଦିନ ଏଇଟା କରିବ ତୁମେ, ଜଣଙ୍କ ସ୍ୱାଭାବିକ ରୁଚି ଆସୁନି ନା, ମାନେ ସ୍ୱାଭାବିକ ତାର ମତି ଆସୁନି ଭଗବାନଙ୍କ ସେବା କରିବା, ଏଠି ସୁପ୍ରଭୁଙ୍କର ଭଗବାନଙ୍କର ନାମ କରିବି, ଜପ କରିବି, ସେବା କରିବି, ଜୀବନ ସ୍ୱାଭାବିକ ଆସିବା ଦରକାର। ସ୍ୱାଭାବିକ ତୁମେ ଆଣିପାରୁନ, ତୁମେ କ'ଣ କରିବ, ତୁମେ ଗୋଟେ ସଂଗ୍ରାମମୟ ଜୀବନରେ କିଛି ଦିନ ଅତିବାହିତ କରିବ, ତାପରେ ତୁମକୁ ନିରାଶ ଲାଗିବ। କିନ୍ତୁ ସବୁବେଳେ ମନେ ରଖେ, ତୁମେ ମନୋଭାବଟା ଶୁଦ୍ଧ ହେଉଛି ଦିନକୁ ଦିନ, କେବଳ ଗୋଟେ କାମନା କରୁଛୁ, ପ୍ରଭୁ ମୁଁ ଚାହୁଁଛି ଆପଣଙ୍କୁ ସେବା କରିବା ପାଇଁ, ହେ ଗୁରୁ, ହେ ପ୍ରଭୁପାଦ, ହେ ଆଚାର୍ଯ୍ୟମାନେ, ମୁଁ ଆପଣ ମୋତେ କୃପା କରନ୍ତୁ, ମୁଁ ଚାହୁଁଛି ଆପଣଙ୍କୁ ସେବା କରିବା ପାଇଁ, ଆପଣ ଯଦି କୃପା ନ କରିବେ, ଆପଣ ଯଦି ମୋତେ ସାହାଯ୍ୟ ନ କରିବେ, ମୁଁ କେମିତି ଆଗକୁ ବଢ଼ିବି। ଏଣେ ଗମ୍ଭୀରରେ ପ୍ରାର୍ଥନା କଲେ ହିଁ ତାକୁ ସହାୟତା ମିଳିବ, ତାର ସ୍ୱାଭାବିକ ରୁଚି ଆସିବ, ନୈସର୍ଗିକ ରତି। ଏଇଟା ନହେଲା ପର୍ଯ୍ୟନ୍ତ ମୁଁ ଠେଲି ଫେଲି ଗୁଡ଼େ କେତେ ବାଟ କ'ଣ ନେଇକି ଯିବ, ମୁଁ ସବୁବେଳେ ଜଣେ ଲୋକ କହିବାକୁ ପଡ଼େ, ତୁମେ ଜପ କର, ଭଜନ କର, ମଙ୍ଗଳ ଆରତୀ ଆସ, ଠାକୁରଙ୍କୁ ପୂଜା କର, କେମିତି କ'ଣ କହିବାକୁ ପଡ଼େ, ତା ତ ରୁଚିଟା ନାହିଁ ନା। ଏସବୁ ନୈସର୍ଗିକ ଭଗବାନଙ୍କ ପ୍ରଦତ୍ତ, ଦେଖ କେତେ ବଡ଼ ସ୍ଥିତି, କେତେ ବଡ଼ ସ୍ଥିତି ପ୍ରହ୍ଲାଦ ମହାରାଜ ଥିଲା, ଭଗବାନଙ୍କୁ ଏଇ ଲୋକମାନେ ହିଁ ବସ କରନ୍ତି, ଏଇଭଳି ଭକ୍ତମାନେ ହିଁ ବସ କରନ୍ତି, ସେ ସ୍ତର କେଉଁଠି ଆମେ କେଉଁଠି, ଆମକୁ ନିଦ୍ରା ଦରକାର। ଭକ୍ତିଧାନ ଠାକୁର କହୁଥିଲେ ନା, ମୁଁ ଠିକ୍ସେ ଗୁରୁ ସେବା କରିପାରୁନି, ମୁଁ ଏକ ପ୍ରତାରକ, କାହିଁକି ନା ମୋତେ ନିଦ୍ରା ଆଉ ଭୋଜନ ପାଇଁ ମୋତେ ସମୟ ଦେବାକୁ ପଡ଼ୁଛି, ମୁଁ ସେତିକି ସମୟ ବି ସେତିକି ସମୟ ମୋ ଗୁରୁ ସେବାରୁ ମୁଁ ବିଚ୍ୟୁତ ହେଉଛି। ନିଦ୍ରାକୁ ଆଉ ଭୋଜନକୁ ସିଏ ସେତିକି ସମୟକୁ ସିଏ ସହ୍ୟ କରିପାରୁନଥିଲେ, ସବୁବେଳେ ମୋ ଭଗବାନଙ୍କର, ମୋ ଗୁରୁଙ୍କର ମୁଁ ସେବା କରିବି। ଏ ନୈସର୍ଗିକ ଲିଙ୍ଗାନି ଆହ, ପୂର୍ବରୁ କହିଲେ ନା ବାସୁଦେବ ଭଗବତୀ ଯେତେ ନୈସର୍ଗିକ ରତି, ରତିଟା ଯେଉଁ ନୈସର୍ଗିକ ହେବା ଦରକାର କୃପାରେ, ଭଗବାନଙ୍କ କୃପାରେ। ଏଠି କହିଲେ ନ୍ୟସ୍ତ କ୍ରୀଡ଼ା ନକ ବାଲୋ ଜଡ଼ବର୍ତ୍ତନ ମନସ୍ତୟା, ବାଲୋପି ତ୍ୟକ୍ତ ବାଲ ଲୀଲା ତନ ମନସ୍ତୟା, କୃଷ୍ଣ ଏକାଗ୍ର ମନସ ମନସ୍କତ୍ୱେନ ଜଡ଼ ଇବ ଅନ୍ୟ ଲକ୍ଷ୍ୟମାଣ, ବାଲୋପି ତ୍ୟକ୍ତ ବାଳକର ସବୁଠୁ ବଡ଼ ଆସନ୍ତି କେଉଁଥିରେ ଖେଳିବାରେ, କିନ୍ତୁ ସେ କେବେ କ୍ରୀଡ଼ା କରନ୍ତିନି। ଏ କ୍ରୀଡ଼ାଟା ସବୁବେଳେ ଗୋଟେ ରହିଲା। ଏ କ'ଣ ବାଳକ ବେଳେ କାହା ସାଙ୍ଗରେ ଖେଳିବେ? ବାଳକ ବେଳେ ଖେଳିବେ କ୍ରୀଡ଼ା ସାଙ୍ଗରେ, ଏ କ'ଣ କ୍ରୀଡ଼ନକ ସାଙ୍ଗରେ, କଣ୍ଢେଇ ସାଙ୍ଗରେ। ଆଉ ଯୁବକ ହେଇଗଲେ ଖେଳିବେ ସ୍ତ୍ରୀ ସାଙ୍ଗରେ। ଏ ଜୀବନ ବା ଖେଳି ଖେଳିକା ଖେଳି ଖେଳିକା ଜୀବନ, ଖେଳୁ ଖେଳୁ ବାସ୍ ଏ ଜୀବନଟା। ଏଇ ଖାଲି ଖେଳ ଚାଲିଛି, ମାୟା ସାଙ୍ଗରେ ଖେଳ, ଆଉ କ'ଣ ଜୀବନ ଆଉ କିଛି ଗୋଟେ ଅଛି ନା କ'ଣ? ବାଲ୍ୟରେ ଖେଳିବ କ୍ରୀଡ଼ା କ୍ରୀଡ଼ାଙ୍କ ସାଙ୍ଗରେ, ଯୁବ ଯେତେବେଳେ ଯୁବକ ହେଇଯିବ ପୁଣି ଯୁବତୀ ସାଙ୍ଗରେ ଖେଳିବ, ତାପରେ ଯେତେବେଳେ ନାତି ନାତୁଣୀ ହେବେ ତାଙ୍କ ସାଙ୍ଗରେ ଖେଳିବ, ତାପରେ ଯମରାଜ କେବେ ମୋ ସାଙ୍ଗରେ ଖେଳିବା। ଏଇ ତ ଏଇ ତ ଜୀବନ ଆଉ କ'ଣ, ସବୁବେଳେ ଗୋଟେ ଅତି ମାନେ କ'ଣ ଗୋଟେ ଚେତନା ବିହୀନ ଜୀବ, ଉନ୍ନତ ଆଧ୍ୟାତ୍ମିକ ଚେତନା ବିହୀନ ଜୀବର ଗୋଟେ ଗତି ହେଉଛି କ'ଣ, ଗୋଟେ ଅନ୍ଧକାରମୟ ଜୀବନରେ ଗୋଟେ ପତିତ ହେଉଛି, ଗୋଟେ ଆବର୍ତ୍ତରେ, ଆବର୍ତ୍ତରେ ଜଳ ଆବର୍ତ୍ତରେ ଗୋଟେ ଲୋକ ପତିତ ହୋଇଗଲେ, ବାୟୁ ଆବର୍ତ୍ତରେ ପତିତ ହୋଇଗଲେ, ତାର ଯେମିତି ଅବସ୍ଥା ଇଏ ଗୋଟେ ମାୟାର। ସେ କହି କହୁନାହାନ୍ତି କ'ଣ, ମାୟାରେ ବସେ ଯାଇଛ ବେସେ ଖାଛ ହବ ଡୁଆ। ଆବର୍ତ୍ତ ଆବର୍ତ୍ତଟା କ'ଣ ଜାଣିଛ ନା ନାହିଁ? ଏ ଭଉଁରୀ ଭଉଁରୀ, ଆଉ ଖଣ୍ଡିଆ ଭୂତ ଦେଖିଛ ନା ନାହିଁ? ଖଣ୍ଡିଆ ଭୂତ ଯେମିତି ଆବର୍ତ୍ତ ଭିତରେ ପଶିଯାଏ, ତାର ମାଇଣ୍ଡ, ତା ମନ, ଇନ୍ଦ୍ରିୟ, ତା ଚିତ୍ତବୃତ୍ତି ସବୁ ଗୋଟେ ଆବର୍ତ୍ତ ଭିତରେ, ସେ ସାରି ଭିତରେ ଘୁରୁଛି, ଆଉ ତ ହାରିପାରୁନି, ଆଉ ତା ଆଉ ତା ଉପରକୁ ଆସିପାରୁନି। ଆଉ ହେ କ୍ରୀଡ଼ା ଖେଳିବା, ବର୍ତ୍ତମାନ ଆଉ ତ କିଛି କ୍ରୀଡ଼ା ନାହିଁ, ବର୍ତ୍ତମାନ ମୋବାଇଲ ସାଙ୍ଗରେ ଟକର 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 ମାଙ୍କଡ଼ ଯେମିତି ସବୁବେଳେ ହୁଏ, ସବୁବେଳେ ଦେଖେ, ଯାହାକୁ ଦେଖେ ମାଙ୍କଡ଼ ଭଳିଆ ବସି ବଟର 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 କରୁଥିଲେ। ପ୍ରହ୍ଲାଦ ମହାରାଜ ବାଳକ ହେଲେ ବି କ୍ରୀଡ଼ା କରୁନଥିଲେ, ନାରଦ ମୁନି ତାଙ୍କ ଗୁରୁ ସେୟା ଥିଲେ। ନାରଦ ମୁନି ଯେତେବେଳେ ତାଙ୍କ ଜୀବନ ଚରିତ କହୁଛନ୍ତି କାହା ପାଖରେ, ବ୍ୟାସଙ୍କ ପାଖରେ, ସେ ସେତେବେଳେ ସେ କହୁଛନ୍ତି, ମୋତେ କାହିଁକି ମୁନି ଋଷି ମାନେ ଭଲ ପାଉଥିଲେ, ମୁଁ ବାଳକ ହେଲେ ବି କ୍ରୀଡ଼ା କରୁନଥିଲି, ମୁଁ ଚପଳ ନଥିଲି, ଦାନ୍ତ ଥିଲି, ସଂଯମ ଇନ୍ଦ୍ରିୟ ଥିଲି। ଚଞ୍ଚଳ ମନରେ ସବୁବେଳେ ରହିବାଟା ଠିକ ନାହିଁ, ଏକ ଗମ୍ଭୀର ମନ, ଗମ୍ଭୀରଟା କେମିତି, ଗମ୍ଭୀରତା କେମିତି ଆସିବ, ଯାହାର ସେବା ଦାୟିତ୍ୱଟା ଅଧିକା ରହିବ ତା ମନରେ ଗମ୍ଭୀର ଭାବରେ, ତାର ରେସ୍ପନ୍ସିବିଲିଟି ରହିଲା, ଆଉ ତା ରେସ୍ପନ୍ସିବିଲିଟି ରହିଲା, ଦାୟିତ୍ୱଟା ରହିଲା ତାର, ଆଉ ଯାହାର ଦାୟିତ୍ୱ ନ ରହିବ ସେ କୃପା ବି ପାଇପାରିବେନି, ଯାହାର ଦାୟିତ୍ୱ ନ ରହିଲା ସେ ଭାଇ ଆମ ରିଲାକ୍ସ ମାଇଣ୍ଡରେ ଭଜନ ଘରଟା କିଛି ଭଜନ ନୁହେଁ, ଏଇଟା ସବୁ ଅନର୍ଥ। ତା ମୁଣ୍ଡରେ 50 କଥା ବସୁଥିବ, ସେ ଯିବ ବହିଟା ଧରିବ, ତା ମୁଣ୍ଡରେ ଆଉ ଗୋଟେ କଥା ବସିବ, ଜପମାଳ ଧରିବ ଆଉ ଗୋଟେ କଥା ବସିବ, ତା ସଫିସିଏଣ୍ଟ ଟାଇମ୍ ମିଳୁଛି ନା, ତାକୁ ସେ କେବେ ବ୍ୟବହାର କରିବ? ସମୟକୁ ବ୍ୟବହାର କରିବା କେବଳ ମହତ୍ ପୁରୁଷମାନେ ଜାଣନ୍ତି, ସାଧାରଣ ଜୀବ କେବେ ଜାଣିନା। ସମୟଟାକୁ ବ୍ୟବହାର କରିବା ଯଦି ସମସ୍ତେ ଜାଣିଥାନ୍ତେ, ତାହେଲେ ସେ ଜୀବ ଏ ଜଗତ ନଥାନ୍ତା, ଏ ଜଗତଟା ବନ୍ଦ ହେଇଯାଆନ୍ତା, ସମୟକୁ ସମସ୍ତେ ବ୍ୟବହାର କରି ଶିଖିଥାନ୍ତେ। ସମୟର ଅପବ୍ୟବହାର କରିକି ହିଁ ଜୀବ ଆଜି ଏଠି ପଡ଼ିଛି। ସମୟ ଶକ୍ତିର ବ୍ୟବହାର କେବଳ ମହତ୍ ପୁରୁଷମାନେ ଜାଣନ୍ତି, ସମୟ ଶକ୍ତିକୁ ସମସ୍ତେ ବ୍ୟବହାର କରି ଶିଖିନାହାନ୍ତି, ମହତ୍ ପୁରୁଷମାନେ ଶିଖିଛନ୍ତି, ଗୁରୁ ଜାଣିଥିଲେ ଶିଶୁ ବି ଜାଣିଛନ୍ତି। ନିସ୍ତ ବାଳ କ୍ରୀଡ଼ା, ବାଳକ ପିଲା ଥିଲେ ବି କ'ଣ କରୁଥିଲେ, ଖେଳାବୁଲା କରୁନଥିଲେ। ତନ ମନସ୍ତୟା କୃଷ୍ଣ ଏକାଗ୍ର ମନସ୍ତ୍ୱେନ ଜଡ଼ଇବ ଅଲକ୍ଷ ମାଣି, ପୁରା ତାଙ୍କୁ ଲାଗୁଥିଲା, ସବୁ ପିଲା ଭାବୁଥିଲେ ଗୋଟେ ଜଡ଼ାଟା, କାହାକୁ କାହିଁକି, ତାଙ୍କ ମନଟା ସବୁବେଳେ କୃଷ୍ଣ ପାଖରେ ରହୁଥିଲା, ଗୋଟେ ଜଡ଼ାଟା, ଯେମିତି ଜଡ଼ ଭରତଙ୍କୁ ସବୁ ଜଡ଼ ଜଡ଼ ଡାକୁଥିଲେ, ଜଡ଼ ଜଡ଼ ଜଡ଼। ସେ ଭରତ ଆମ ଭକ୍ତ ଭାଷାରେ ଆମକୁ ଜଡ଼ ଭରତ କହୁଛେ, ତାଙ୍କୁ ଜଡ଼ ଜଡ଼ ସମସ୍ତେ ଡାକୁଥିଲେ, କାହାକୁ ତ କିଛି କହିବେନି, ମନ କରୁଥିଲା କୃଷ୍ଣ ଭଗବାନଙ୍କ ପାଖରେ, ସବୁବେଳେ ଚିନ୍ତା କରୁଥିଲେ ତାଙ୍କ ଚରଣ କମଳକୁ। ପ୍ରହ୍ଲାଦ ସବୁବେଳେ ଜଡ଼ ଭଳି, ଅନ୍ୟ ସମସ୍ତେ ଅଲକ୍ଷ୍ୟମାଣରେ ସମସ୍ତେ ଭାବୁଥିଲେ ଏଇଟା ଗୋଟେ ଜଡ଼ଟା, ଜଡ଼ ହେଇଗଲା। ଆଚ୍ଛା ପ୍ରଶ୍ନ ବର୍ତ୍ତମାନ ଚକ୍ରବର୍ତ୍ତୀ ଉଠାଉଛନ୍ତି, ନଚ ଅନ୍ୟ ଭକ୍ତରୀ ବେନ ସୋ ମନ କୃଷ୍ଣ ବିଷୟକମ୍ କୃତମ, ତାଙ୍କର ଭାରି ବିଜ୍ଞାନ ଭିତ୍ତିକ ସବୁ ଲେଖା, ସତ୍ୟ ନା ଏଗୁଡ଼ା ସବୁ ଆମେ ଜାଣିନୁ ବୋଲି, ଶୁଦ୍ଧ ଭକ୍ତ ଆଉ ସାଧାରଣ ଜୀବ ଭିତରେ କ'ଣ ପାର୍ଥକ୍ୟ ଜାଣି, ତୁମେ ଜପ କରୁଛ ଷୋଳମାଳାକୁ, ଜଣେ ଶୁଦ୍ଧ ଭକ୍ତି ଷୋଳମାଳା ଜପ କରୁଛି, କରୁଛନ୍ତି କି ନାହିଁ? ତୁମେ ଷୋଳମାଳା ଗୁରୁ ଦଉଛନ୍ତି ଷୋଳମାଳା ଜପ କରିବା ପାଇଁ, ଗୁରୁ ବି ନିଜେ ଷୋଳମାଳା କରୁଛନ୍ତି, କିନ୍ତୁ ମୋର ଷୋଳମାଳା ଭିତରେ ତୁମେ 2 ଘଣ୍ଟା ନାମ ମନ ରଖିଦେଲ ବି, 2 ଘଣ୍ଟା ପରେ ଆଉ ମନ ତୁମ ନଥିବ କୃଷ୍ଣଙ୍କ ପାଖରେ, ଷୋଳମାଳା ଭିତରେ କୃଷ୍ଣଙ୍କ ପାଖରେ କେତେଥର ମନ ରହିଥିବ ତୁମକୁ ନିଜେ ଜଣା। ଅନ୍ୟ ଭକ୍ତମାନେ କ'ଣ କରନ୍ତି, ଗୁରୁ ସେ ନାମ କରନ୍ତି, ତାଙ୍କ ମନଟା କୃଷ୍ଣ ପାଖରେ ଅଛି, ତେଣୁ ନାମଟା କ'ଣ ହବ, ସେ ନାମ କରନ୍ତୁ, ସେ ବିଶ୍ରାମ କରନ୍ତୁ, ସେ ଭୋଜନ କରନ୍ତୁ, ସେ ସେବା କରନ୍ତୁ, ସବୁ କହୁଛି କେଉଁଥିରେ ରହିଲା, କୃଷ୍ଣ ପାଖରେ, ତା ମନଟା କୃଷ୍ଣ ପାଖରେ ରହିଛି ନା, ତେଣୁ କର୍ମଟା କ'ଣ ହେଲା, କୃଷ୍ଣ ଚେତନ, ସବୁ କୃଷ୍ଣ ପାଇଁ ହେଲା, ଏଇ ଶିଖ କଥା କହୁଛନ୍ତି। ନଚ ଅନ୍ୟ ଭକ୍ତ ରିବ ଅନ୍ୟ ଭକ୍ତ ଭଳି ତେନ ସୋ ମନମ, ସେ ନିଜର ମନକୁ କୃଷ୍ଣ ବିଷୟକ କୃତମ, ମନକୁ କୃଷ୍ଣ ବିଷୟ କରୁନଥିଲେ, ମୋର ଧର୍ମ ହେଉଛି କୃଷ୍ଣଙ୍କୁ ଚିନ୍ତା। ଆମେ ଯେମିତି କହୁନେ ଜପ କଲାବେଳେ ମନକୁ ଧ୍ୟାନ କରିବା ଦରକାର, ମନରେ କୃଷ୍ଣଙ୍କୁ ଚିନ୍ତା କରିବା ଦରକାର, ନାମ ଶୁଣିବା ଦରକାର, ଏଇଟା ବିଷୟ କଲା ପରେ ବି ମନଟା ଟିକେ ହଁ ମନଟା ପଳାଉଛି, ଏଇଟା ଚିନ୍ତା କରିକି ପୁଣି ଆଣୁଛ ନା ନାହିଁ, ମନଟାକୁ କୃଷ୍ଣ ବିଷୟ କରୁଛେ। ପ୍ରହ୍ଲାଦ ସେମିତି ନଥିଲେ, ନୈସର୍ଗିକ ବା ପ୍ରଥମ ଅବସ୍ଥାରେ ଏଇଟା କରିବାକୁ ପଡ଼େ। କ'ଣ ବୁଦ୍ଧି ଦ୍ୱାରା ସାଧୁଗୁରୁଙ୍କ ପାଖରେ ଯେଉଁ ଶ୍ରବଣ କରିଛେ, ଧର୍ମଟା ଯେଉଁ ଜାଣିଛେ, ଧର୍ମର ରହସ୍ୟଟାକୁ ଜାଣିଛେ, ସେଇଟାକୁ ମନକୁ ମନ ଉପରେ ପ୍ରହାର କରିକି ମନକୁ ମନ ଭିତରକୁ ଭେଦ କରିକି ମନକୁ ବୁଝାଉଛେ। ମନ ତ ଶୁଣିବାକୁ ପଡ଼ିବ, ଜପ କରୁଛି ଭଗବାନଙ୍କ, ଏଇଟା ବିଷୟ କରିବା, ମନଟାକୁ ଆଣୁଛେ କୁଆଡ଼କୁ କୃଷ୍ଣଙ୍କର। ପ୍ରହଲ୍ଲାଦ ସେୟା କରୁନଥିଲେ, କ'ଣ କରୁଥିଲେ ଏଠି କହୁଛନ୍ତି। କିନ୍ତୁ କଚିତ୍ ଗ୍ରହ ଲୋଭ୍ୟମ୍ ଦ୍ରବମୀବ କୃଷ୍ଣ ଏବ ଜନ୍ମନ ଗୃହୀତବାନ। କୌଣସି ଗ୍ରହ ଗୋଟେ ଲୋଭ ବସ୍ତୁକୁ ଯେମିତି ଜଣେ ଲୋକ ଗ୍ରହଣ କରେ, ଧରିନିଏ, ରଖେ, ସେଭଳିଆ କୃଷ୍ଣ ଯାହାଙ୍କର ମନକୁ ଧରିନେଇଥିଲେ। ତାଙ୍କ ମନ ଏତେ ନିର୍ମଳ ଥିଲା, କାହାର? ପ୍ରହ୍ଲାଦଙ୍କର। ତା ହୃଦୟ ଏତେ ନିର୍ମଳ, ମନ ଏତେ ନିର୍ମଳ, କୃଷ୍ଣ ଗ୍ରହ ଗ୍ରହିତାତ୍ମା, କୃଷ୍ଣଙ୍କୁ ଲାଗୁଥିଲା ପ୍ରହ୍ଲାଦଙ୍କର ମନ ଏକ ଲୋଭନୀୟ ବସ୍ତୁ, କୃଷ୍ଣଙ୍କ ପାଇଁ ଲୋଭନୀୟ ବସ୍ତୁ। ନ ବେଦ ଜଗତ ଇଦୃଶମ, ଜଗତଟା ତୁମେ ଯେମିତି ଦେଖୁଛ, ଜଗତଟା ସେୟା ନୁହେଁ। କେଉଁଥିରେ ଦେଖୁଛ କି ତୁମେ? ମାୟା ଚକ୍ରରେ ଦେଖୁଛ ନା ଆଉ ଗାଡ଼ିଟା ଦେଖିଦେଲ, ଭଲ ଗାଡ଼ିଟା ଦେଖିଦେଲ, କ'ଣ କ'ଣ ହେଉଛି ଦେଖୁନୁ? ସେ ଯିଏ ଗାଡ଼ି ଆଣିବ ସେ ଗାଡ଼ିଟା ଧରି ଚଢ଼ି ପଳେଇବି, ନୂଆ ଗାଡ଼ିଟି ଦେଲ ଚଢ଼ି ଆସିବା। କିରେ ଗାଡ଼ି, ତୁମେ ଭଲ ଗାଡ଼ିଟା ଚଢ଼, ଖରାପ ଗାଡ଼ିଟା ଚଢ଼ୁଛ କ'ଣ? ଗୋଟେ ଲୁହା ଗାଡ଼ିରେ ବସିକି ଗୋଟେ ପ୍ଲାଷ୍ଟିକ, ଗୋଟେ ଭଲ ଦେଖିଦେଲା ଗାଡ଼ିଟା, କେଉଁଠୁ ଆଣିଲୁ, କେତେ ଟଙ୍କାଟା? ଭଲ ଗାଡ଼ିଟା ତ ହେଇଛି, ଦେଖୁନ ଗୋଟେ ଗାଡ଼ିଟା ଦେଖିଦେବ, ଗୋଟେ ଲୋକଟାକୁ ଦେଖିଦେବ, ଗୋଟେ ଡ୍ରେସ୍ଟାକୁ ଦେଖିଦେବ, ଗୋଟେ ମୋବାଇଲଟାକୁ ଦେଖିଦେବ। ଜଗତର ଯାହା ଆମେ ଦେଖୁଛେ ସବୁ ଭୋଗ୍ୟ ଦୃଷ୍ଟି, ମାୟା ଦୃଷ୍ଟିରେ, ସୁଧବକ୍ତର ସେଇଟା ନୁହେଁ। ନ ବେଦ ଜଗତ ଇଦୃଶମ, କୃଷ୍ଣ ଯାହାଙ୍କର ମନକୁ, ଆଉ ଗୋଟେ ଅନ୍ୟ ଭକ୍ତ ଭଳି ମନକୁ ସେ କୃଷ୍ଣ ପାଖରେ ଲଗାଉନଥିଲେ, କୃଷ୍ଣ ତାଙ୍କ ମନକୁ ନେଇଯାଇଥିଲେ, ଏତେ ନିର୍ମଳ କରିଥିଲେ। ତ ମନ ମନ ନିର୍ମଳ ନହେଲେ କୃଷ୍ଣ କାହିଁକି ସେଠି ଆସିବେ କି? ତୁମେ ପରିଷ୍କାର ଜାଗା ରହିବା ପାଇଁ ଚାହୁଁଛ, ତୁମ ପ୍ଲେଟ୍ ପରିଷ୍କାର ହବ, ଡ୍ରେସ୍ ପରିଷ୍କାର ହବ, ପରିଷ୍କାର ଜାଗାରେ ଶୋଇବ ତୁମେ ଚାହୁଁଛ, ତାହେଲେ କୃଷ୍ଣଙ୍କୁ ତୁମେ ଡାକିବା ପାଇଁ ଚାହୁଁଛ କା କେଉଁଠିକି? ହୃଦୟକୁ, ତୁମ ହୃଦୟଟା ପରିଷ୍କାର ନାହିଁ, କୃଷ୍ଣ କେମିତି ଆସିବେ? ସେ ଚୈତନ୍ୟ ବାବୁ ପ୍ରଥମେ କହିଥିଲେ, ଯେହେତୁ ଦର୍ପଣ ମାର୍ଜନମ, ମାର୍ଜନମ ଶବ୍ଦ ଲଗେଇଲେ, ମାର୍ଜନ କର, ସଫା କରନି, ମାର୍ଜନ କର, ରବିଂ ଯେଉଁଟା ଘଷାଯାଏ ମାର୍ଜନ କୁହାଯାଏ, ଘଷି 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 ଚିକ୍କଣ କରିବାକୁ ପଡ଼ିବ। ନାମ ଶ୍ରବଣ, କଥା ଶ୍ରବଣ, ସେବା, ସ୍ୱରୂପ ସ୍ଥିତିଟାକୁ ଜାଗ୍ରତ ନ କଲେ ତୁମେ ସବୁବେଳେ ଜଡ଼ ଚିନ୍ତାରେ ରହିବ, ଜଡ଼ ଚେତନା ରହିବ, ଜଗତର ଏଇଟା ଗୋଟେ ଭଲ, ଏଇଟା ମନ୍ଦ, ଏଇଟା ବିଷୟ ରୂପରେ ଧର୍ଷିତ ହେଇଯିବ, ରୂପରେ ଧର୍ଷିତ ହେଇଯିବ, ଭଲ ରୂପ ଦେଖିଦେଲ, ଏନାର ଏଇଟା ଏମିତି ନାରୀଟା, ଏଇଟା ପୁରୁଷଟା, ରୂପରେ ଧର୍ଷିତ, ଏଇଟା କ'ଣଟା? ଏଇଟା ସୁନ୍ଦର ବୋଲି ଗୋଟେ କିଛି କିଛି ନାହିଁ, ସେଗୁଡ଼ାକ ସବୁ ମାନେ କ'ଣ କୁହନ୍ତି କହିଲ, କବିମାନଙ୍କର ଯେଉଁ ଲେଖା ଗୁଡ଼ାକ ସେଇଟା କ'ଣ? ଆକାଶ କୁସୁମ ଭଳି। ଆକାଶ କୁସୁମ କ'ଣ ଜାଣିଛ ନା ନାଇଁ? କ'ଣ କିରେ ଆକାଶରେ କୁସୁମ? ଆକାଶ କୁସୁମ ପ୍ରଦୀପି ଢୋଳେଇବ, ତୁ କ'ଣ ଜାଣିବ? ଆକାଶ କୁସୁମ ଦେଖିଛୁ? ହଁ, ରେ ଆକାଶ କୁସୁମ, ଆକାଶରେ କେବେ କୁସୁମ ହବ? ସେଟା କ'ଣ? ସେଇଟା ଗୋଟେ ଗୋଟେ ମିଛିକା କଥା, ତାକୁ ଯେତିକି ଆକାଶ କୁସୁମ ଭଳି, ସେଟା ଗୋଟେ କଳ୍ପନା, କଳ୍ପନା। ସଂସାରଟା ଗୋଟେ କ'ଣ କି? ସଂସାରଟା ଗୋଟେ କଳ୍ପନା ନା? ଆଉ ମନଟା ଖାଲି ଗୋଟେ ଭାବୁଛି ବାହା ହେଇ ବୋଲେ ସୁଖ ହେଇଯିବି, ଯେ ବାହା ହେଇଗଲା ତାକୁ ପଚାର, ଏଇଟା ସଂସାରଟା ଗୋଟେ କିଛି ନୁହେଁ, କ'ଣ ଏଇଟା? ମାୟା ମରିଚିକା ଆଉ ସବୁଟା ଖାଲି ଲାଗିବ କଳ୍ପନା, ତ ଆଉ ଭାରି ବଢିଆ ରେ ଭାଇ ବୋଇଲେ ଗଲା, ସ୍ତ୍ରୀ ସାଙ୍ଗରେ ବୁଲିବୁ, ଗୋଟେ ବଢିଆ ଯିଏ ବୁଲୁଛି ତା ସିଏ କହିବ କାହିଁକି ବାହାରିଲି ରେ ଭାଇ, ଧନ୍ଦାରେ ପଶିଲି ସେ ବାବୁଜୀ ଗୁଡା ବଢିଲା। ମାୟା ମରିଚିକା ଭଗବାନ ତ ସୃଷ୍ଟି କରିଛନ୍ତି ମାୟା ଜୀବନଟା, ଆଉ ସେ କିଛି ବୁଝିପାରୁନି, ଆଉ ସବୁ ଜଗତଟାକୁ ଦେଖୁଛି ଖାଲି, କ'ଣ ସେ ଗୋଟେ କ'ଣ ଥାଏ? କବିମାନଙ୍କର ଯେଉଁ ଲେଖା ଗୁଡ଼ାକ କ'ଣ କି? ତାଙ୍କ କଲମରେ, ତାଙ୍କର ବୁଦ୍ଧିରେ ଯୋଡ଼ା ସରସ୍ୱତୀ ଓହ୍ଲେଇ ପଡ଼ନ୍ତି, ଓହ୍ଲେଇ ପଡ଼ିଲା ମାନେ ଜଗତକୁ ସେମିତି ବ୍ୟାଖ୍ୟା କରିଦେବେ, ଗୋଟେ ଜୀବଟା ପଡ଼ିକି ରହିବ ଆଉ, ଗୋଟେ ପଡ଼ୁଥିଲା ଆମେ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। କ'ଣ ସୁନ୍ଦର ତୃପ୍ତିର ଅବସାଦ ନାହିଁ? କ'ଣ ନୂଆ ଦେଖୁଥିଲ ଦେଖିବା, କ'ଣଟା ଦେଖିବ ତୋ, କ'ଣଟା ନୂଆ ଏଠି ଗୋଟେ ଅଛି ଦେଖେଇଲ ବାପା? ଫୁଲଟା ତ ହବ, ଝଡ଼ି ପଡ଼ିବ, ଏ ଯୁବତୀଟା ହବ, ତାପରେ ବୁଢ଼ୀ ହେଇକି ଦାନ୍ତ ଖସିବ, ବୁଢ଼ାବୁଢ଼ୀ ଯେତେ ବୟସ ହେଇଛି ଦେଖ ବୁଢ଼ାବୁଢ଼ୀ କଣ୍ଟ୍ରୋଲ ଲାଗିବ, ସେଇ ତାଙ୍କର ଭିତରେ ସ୍ୱାମୀ ସ୍ତ୍ରୀ ଯେତେ ବୟସ ହେଇକି ଯେଉଁ ଦେଖ ମାଟି ପିଟା ପିଟି ଲାଗିବ, ଦେହ ସୁଖ କମିଲା ନା, ଆଉ ଡିସଏଗ୍ରିମେଣ୍ଟ ଖାଲି ବଢିବ। ଆଗରୁ ସ୍ୱାର୍ଥ ଥିଲା, ଭଲ ପାଉଥିଲା, ଏଇ ରୂପ ଦର୍ଶିତ ହେଇଥିଲେ, ସଂସାରଟା ତୁମେ ଏୟା ଦେଖୁଛ ନା ଆଉ କ'ଣ? ସେ ଲେଖିଲେ ନା, ରଙ୍ଗ ପସରାଇ ଭବ ସାଗର, ହଁ, ଚିରି ଭିତରେ ଦେଖ କିନାର ଖାର, ରଙ୍ଗ ପସରା ଦେଖୁଛ ନା ନାଇଁ? ଆଉ କ'ଣ ଗଞ୍ଜାମ ଲୋକ ଆଉ କ'ଣ ତ ଗଞ୍ଜାମରେ ରଙ୍ଗା ପସରା ଧରିକି ଯାଆନ୍ତି, ଦେଖୁଛ ନା ନାଇଁ ରେ? କିଛି ତୁମେ ଦେଖିନ, ତୁମେ ମୁଁ ଗଞ୍ଜାମ ରହିକି ମୁଁ ଦେଖିଛି ଯେ ବୁଢ଼ା ଗୋଟା ସେ କଦମ ମଠରେ ସେ ବୁଢ଼ା ସବୁବେଳେ ଟଙ୍ଗ ଭିତରେ ତା ରଙ୍ଗ ଧରି ଯାଇଥିବ, ରଙ୍ଗ ପଚାରେ କ'ଣ ଜାଣିଛୁ ନା, ଏଇ ରଙ୍ଗ ସେ ରଙ୍ଗ ସେ ରଙ୍ଗ ସେ ରଙ୍ଗ ଶଙ୍ଖା ଚୁଡ଼ି ସିନ୍ଦୁର ସବୁ ରଖିଥିବ, ଟିକିଲି ସବୁ ରଖିଥିବ, ଦେଖିବା ପାଇଁ କେତେ ବଢ଼ିଆ ଲାଗୁଥିବ, ଛୁଆମାନେ ଖାଲି ଦେଖିବ, ଖାଲି ସିଏ ରାଗୁଥିବ, ଏ ଖାଲି ଦେଖିବା ନେଇକି ଆସିବେ, ଏ ଝିଅ ବୋହୁ ଖାଲି ଦେଖିବା ନେଇକି ଆସିବେ, ପଇସା ନଥିଲେ ଦେଖିବା ଦେଖିବା କ'ଣ ଆଣିଛୁ, କାହିଁକି ଦେଖିବା ନେଇକି ଭଲ, ସେଟା ସଂସାରଟା ଦେଖିବା ନେଇକି ନା କ'ଣ କରିଦେବି ନା କ'ଣ କହୁନୁ, ଦେଖିବା ନାଇଁ ଭଲ ନାହିଁ, ଦେଖିବା ନାଇଁ ଭଲ, ସେ ଖାଲି ତ କୁନ୍ କୁନ୍ ହେବେ ଆଉ ସଂସାରଟା ବଢ଼ିଆ ଆଉ ଚଙ୍ଗ 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 ଯେମିତି ଏଇ ଗୋବିନ୍ଦ ହେଉଛି, ହଁ ହଳ ହେଇନି ଓ କାନ୍ଦର ଯୁଆଡ଼େ ପଡ଼ିଗଲେ ଯେମିତି ଜାଣିବ ସେ ସେଇଭଳିଆ, ଖାଲି ଚୁପ୍ 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 ସବୁ ଜିନିଷ ହେବ, ଚିରି ଭିତରେ ଦେଖ କିନାର କାହାର ଭିତରେ ଯାଇ ଦେଖିଛ, କାହାର ଭିତରଟା ଦେଖିଛ, ତୁମ ଭିତରଟା ତୁମେ ଦେଖିଛ କି, ତୁମେ ଯାହାକୁ ସୁନ୍ଦର ବୋଲି କହୁଛ, ତୁମର କେତେ ବଡ଼ ଏବ ଭକ୍ତର ଦୁଷ୍ଟ ଦେଖୁନା, ତୁମେ ପ୍ରହ୍ଲାଦ ଦୁଷ୍ଟ ଦେଖ, ନ ପାଇଁ ତ ଜଗଦୀଶ୍ୱରମ ଜଗତ ଯାହା ଦେଖାଉ ତାଙ୍କ ପାଇଁ ତାହା ନଥିଲା, ଜଗତର କାହିଁ ଭଲ ବୋଲି ଭାବୁଛ ତୁମେ, ତୁମ ଭିତରେ କ'ଣଟା ଅଛି ତୁମେ ଜାଣିଛ ନା, ତୁମେ ଦେଖ ତୁମେ ବସିକି ତୁମେ ଚିନ୍ତା କଲ ମୋ ଭିତରେ କ'ଣ ଖରାପ ଗୁଣ ଅଛି, ମୋ ଭିତରେ ମୁଁ ଏତିକି ଭଲ ଗୁଣ ଅଛି, ମୁଁ ଯାହାକୁ ଭଲ ପାଉଛି ତା ଭିତରେ କ'ଣ ଥିବ, ସେ ସ୍ୱର୍ଗରୁ ଆସିଛି କି ଉର୍ବଶୀ କି, ତୁମେ ଯାହାକୁ ଭଲ ପାଏ ବୋଲି ଭାବୁଛ ସେ ଉର୍ବଶୀ କି, ଭଗବାନ କନ୍ୟା କି, ସିଏ ଆଜି ପ୍ରତାରଣା କରିଦେଇ ଚାଲିଗଲେ ତାଙ୍କର ଅଭିଶାପ ପାଇଁ ଆସିକି ଜଣେ ସରଳ ନିରୀହ ଭକ୍ତକୁ ତା ଜୀବନ ସାଙ୍ଗରେ ଖେଳିକି ଚାଲିଗଲେ, ଆଉ ତୁମେ ମାୟାରେ ଗୋଟେ ପ୍ରତାରଣାରେ ପଡ଼ିଯାଉଛ ତ ଜାଣିପାରୁନୁ, ସଂସାରରେ କ'ଣ ତୁମେ ଉର୍ବଶୀ କ'ଣ କାହିଁ ଆଇଲେ, ଆଉ ମିତ୍ରବରଣ ଅଭିଶାପ ଥିଲା ଆଉ ସେ ବାହା ପାଇଁ ଚାହୁଁଥିଲେ ମିତ୍ରବରଣ କଲେ, ନାଇଁ ନାଇଁ ତୁମେ କ'ଣ ତୁମେ ବିବାହ କ'ଣ, ଆମେ ତୁମକୁ ମା ଭଳିଆ ଦେଖୁ, ଅଭିଶାପ ଦେଲେ ଆଉ ଇଏ ତାଙ୍କ ଅଭିଶାପ ଦେଲେ ସିଏ ତାଙ୍କ ଅଭିଶାପ ଦେଲେ, ଆଉ ଯାହା ତୁମେ ମର୍ତ୍ତ୍ୟପୁରକୁ ଯାଉ, ଗୋଟେ ଗୋଟେ ମର୍ତ୍ତ୍ୟପୁରର ପୁରୁଷ ଭଳିଆ କ'ଣ ଗୋଟେ ଯାଞ୍ଚନା କରୁଛ କାମ, ମର୍ତ୍ତ୍ୟପୁର ପୁରୁଷ ଗୁଡ଼ା କାମ ଯାଞ୍ଚନା କରନ୍ତି ନା, ଯୋଉ ଝିଅଟା ଦେଖୁଥିଲେ ମୋତେ ବାହାରେ କାମ ଯାଞ୍ଚନା କ'ଣ କରୁଛ, ଯାହା ମର୍ତ୍ତ୍ୟପୁର କାହା କହିଥିଲେ, ଉର୍ବଶୀ, ଉର୍ବଶୀ ପଡ଼ିଗଲେ ଅଡ଼ୁଆରେ, ଆରେ ମର୍ତ୍ତ୍ୟପୁରକୁ ଯିବି, ମର୍ତ୍ତ୍ୟପୁର ଲୋକ ଗୁଡ଼ା ବାହା ହେବି, ଏଇଟା ବାହା ଏଇଟା ବେକାର ଲୋକ ଗୁଡ଼ା, ଏଇଟା କାମୀ ଗୁଡ଼ା, ତାଙ୍କ ହାତରେ ଅଛି କ'ଣ ଚରିତ୍ର ଅଛି ନା କୋଉ ଗୁଣ ଅଛି, ମୋତେ ମର୍ତ୍ତ୍ୟପୁର ଲୋକ ଦେବତାମାନେ ଭଲ ପାଆନ୍ତିନି, କିନ୍ତୁ ଉର୍ବଶୀ ତ ଭଗବାନଙ୍କର କନ୍ୟା ନା, ଏତେ ଲୀଳା ଆମ ପାଖକୁ ଭାଗବତ ଆସିବେ ଦେଖିଲେ ଶୁଣିଲେ, ନାରଦ ମୁନି ଯାଇକି ପୂର୍ବାଙ୍ଗର ଗୁଣଗାନ କରୁଛନ୍ତି, କାର ସ୍ୱର୍ଗରେ ନାରଦ ଇନ୍ଦ୍ରଙ୍କ ଆଗରେ ବର୍ଣ୍ଣନା କରୁଛନ୍ତି ପୂର୍ବବାଙ୍ଗ, ସେଇଠି ତାଙ୍କର ଜାଣିଲେ ବିବାହ ହେବି ତ ତାକୁ ତ ବିବାହ ହେବି, ଆଉ ନାରଦ ଯାହାର ଗୁଣଗାନ କରୁଛନ୍ତି ସେ କେତେ ସୁନ୍ଦର ଭକ୍ତ ହେଇଥିବେ, ଜୀବନ ସାଙ୍ଗରେ ଖେଳିବା ପାଇଁ ଚାଲି ଆଇଲେ, ଆଇଲେ ତ ତାଙ୍କ ରୂପ ଆଉ ରୂପର ଧର୍ଷିତ ହେଇଗଲା, ଆଉ ଦିନ ରାତି ଜାଣିପାରିଲେନି, ପାଗଳ ହେଇଗଲେ, ଉନ୍ମତ ହେଇଗଲେ, ପ୍ରଜାମାନେ କାନ୍ଦୁଥିଲେ, ପୂର୍ବାଙ୍ଗର ପ୍ରଜାମାନେ ସବୁ କାନ୍ଦୁଥିଲେ, କ'ଣ ଆମ ରାଜା ଥିଲା ଆଜି କ'ଣ ହେଇଗଲେ, ଦିନ ରାତି ଖାଲି ଉର୍ବଶୀ ଚିନ୍ତାରେ ରହିଗଲେ, ପ୍ରତାରଣା କରି ଚାଲିଗଲେ, ତାଙ୍କର ଅଭିଶାପ, ତାଙ୍କର ଅଭିଶାପଟା ରହିଥିଲା ନା, ତାଙ୍କର ସେ ଅଭିଶାପଟା ମେଣ୍ଟିବା ପାଇଁ ଆଇଲେ ବାସ୍ ଚାଲିଗଲେ, ଆଉ ଭକ୍ତର ଅବଶ୍ୟ କିଛି କ୍ଷତି ହବନି, ତାଙ୍କ ମୁଖରୁ ଯୋଉ ଉଦ୍ଗାର ଆସିଲା ସେ ସବୁ ଶିଖେଇ ଦେଲେ, ସାଧୁଙ୍କର ଆଖି ସବୁ ଖୋଲି ଦେଇଛନ୍ତି, ଏକାଦଶ ଖଣ୍ଡ ଭଗିଲ ଗୀତା ଗୁଡ଼ା ପଢ଼ିବ, ପୂର୍ବା ଚରିତ୍ର ଶୁଣି ସବୁ ଆଖି ଖୋଲିଦେଲେ, ସାଧୁ ହବ ତ ଯାଅ ଯୋଜା ଚରିତ୍ର ପଢ଼ାଅ, ପୂର୍ବା ଚରିତ୍ର ପଢ଼, ଆଉ ତୁମେ ଏଇ ଦୁଇଟା ଚରିତ୍ର ନ ପଢ଼ ତୁମେ କ'ଣ ସାଧୁ କହ, ଶୁଣ ତାଙ୍କର ଉଦ୍ଗାରକୁ, ଶହ ଶହ ବର୍ଷ ଜଗତର ଅପ୍ରାକୃତ ନାରୀମାନଙ୍କ ପାଖରେ ରହିଥିଲେ, ଯୋଜାତି ରହିଥିଲେ କାହା ପାଖରେ, ଦେବଯାନୀ, ହଜାର ବର୍ଷ ପର୍ଯ୍ୟନ୍ତ ଶରୀରକୁ ପରିବର୍ତ୍ତନ କରୁନଥିଲେ, ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀ, ଯଜାତି ମାଗିକି ଆଣିଲେ ନା ବୟସଟା, ଆଉ କାହା କତୁରୁ, ପୁରୁ କତୁରୁ, ସାନ ପୁଅ କତୁରୁ ବୟସ ମାଗିକି ଆଣିଲେ, ଦେବଯାନୀ କାହା କତୁରୁ ବୟସ ମାଗିକି ଆଣିଥିଲେ, ଚିନ୍ତା କର କିଭଳି ସ୍ୱର୍ଗୀୟ ସ୍ୱର ଧରିଥିଲେ, ତାଙ୍କ ପାଖରେ ରହିକି ଆଜି କାନ୍ଦି କାନ୍ଦିକି ଉଦ୍ଗାର କରିକି ବାହାରି ଚାଲିଗଲେ ସଂସାରରୁ, ସଂସାରଠୁ ଦେଖୁଛ କ'ଣ, ରଙ୍ଗ ପସରା, ରଙ୍ଗ ବିଭିନ୍ନ ରଙ୍ଗ ଥୁଆ ହେଇଛି, ଶାଢ଼ୀ ଶଙ୍ଖା ସୁନ୍ଦର ସିନ୍ଦୁର ଥୁଆ ହେଇଛି, ଶଙ୍ଖା ଥୁଆ ହେଇଛି, ଟିକିଲି ଥୁଆ ହେଇଛି, ରଙ୍ଗ ସବୁ ଥୁଆ ହେଇଛି, ଦେଖୁଛ ନା ନାଇଁ, ଗୋଡ଼ରେ ଦେଖୁନୁ କିରେ ଗଞ୍ଜାମରେ ସବୁ ମାରନ୍ତି, ଛୋଟ ଛୁଆ ଗୁଡ଼ାକ ସବୁ ମାରିକି ଚାଲି ଆସିଛି, ରଙ୍ଗ ଭିତରେ ଦେଖୁଛୁ, ଭିତରେ ଦେଖିଛୁ, ଆମ ଭିତରେ କ'ଣ, ତୁ ଦେଖୁନୁ ତୁମ ନିଜ ଭିତରେ କ'ଣ ଅଛି, ଆମ ମନ ଭିତରେ କ'ଣ ରହିଛି, ଆମର ସ୍ୱଭାବ କ'ଣ ଅଛି, ଆଉ ତୁମେ ଯାହାକୁ ଭଲ ପାଉଛ ତା ଭିତରେ କ'ଣ ଆଉ କିଛି ଏକ୍ସଟ୍ରା ଥିବ, ସେ ସ୍ୱର୍ଗରୁ ଆସିକି ଏଇ ହେଉଛି ଆମର ଭଲ ପାଇବା, ନିଜେ ତ ପ୍ରତାରଣ ପଡ଼ିଯାଇଛେ, ନିଜକୁ ବୁଝିପାରିନି ଆଉ ଅନ୍ୟ କ'ଣ ବୁଝିବା, ଯେପର୍ଯ୍ୟନ୍ତ କୃଷ୍ଣ ମନ ଭିତରକୁ ନ ଆସିବେ ସିଏ ଆମକୁ ଗ୍ରହଣ ନ କରିବେ, ଜଗତକୁ ଆମେ ବୁଝିପାରିବେ, କେବଳ ମାୟା ଚ ଗୋଟେ ଦେଖ, ମାୟାର ଗୋଟେ ବିଡ଼ମ୍ବନା ଆଉ ଗୋଟେ ଠକାମି ଚାଲିଛି, ଏଠି ମାୟା ତୁମକୁ ଠକଉଛି, ତୁ ବୁଝିପାରିବୁନି ଆଉ ସବୁ ଜିନିଷଟା ତୁମକୁ ଗୋଟେ ବାସ୍ତବ ବୋଲି ପ୍ରତୀୟମାନ ହେଉଛି, ପ୍ରହ୍ଲାଦ ଭଗବାନଙ୍କର ପ୍ରଭୁ ତାଙ୍କର ମନକୁ ଗ୍ରହଣ କରିନେଇଥିଲେ। କୃଷ୍ଣ ଗ୍ରହ ଗ୍ରହିତାତ୍ମା ନବେଦ ଜଗଦୀଶ କୃଷ୍ଣ ଏବ ଗ୍ରହ ବିଷୟଭ୍ୟ ଆକର୍ଷକ ତେନ ଗୃହୀତ ଆକୃଷ୍ଟ ଆତ୍ମା ମନ ଯଶ ସ। କୃଷ୍ଣ ତାଙ୍କର ମନକୁ ଗ୍ରହଣ କରିନେଇଥିଲେ। ମନଟାକୁ ଯଦି ଆମେ ସବୁବେଳେ ଗୋଟେ ଆବିଳତା ଭିତରେ ରଖିବା, ପଙ୍କିଳତା ଭିତରେ ରଖିବା, ସେ ଭଗବାନଙ୍କର ଭଜନ ହବନି, ଏଇଟା ପ୍ରତାରଣା। କୃଷ୍ଣ ଗୋଟେ ସ୍ୱାଭାବିକ ତୁମର ଆକର୍ଷଣ କୃଷ୍ଣଙ୍କ ପ୍ରତି ଆସୁନି, ବୈଷ୍ଣବ ମାନଙ୍କ ପ୍ରତି, ଗୁରୁଙ୍କ ପ୍ରତି। ଠେଲି ପେଲି କଣ କାମ ଚଳେ? ଠେଲି ପେଲିକି ସଂସାର ଚାଲିବ ନା, ଅଟକିଯିବ। ଠେଲି ପେଲିକି ଆଉ କଣ ଭଜନ ହୁଏ? ଆମେ ଯେଉଁ ଭଜନ ସାଧନ ସବୁ କରୁଛେ, ସେବା କରୁଛେ, ତାର ଲକ୍ଷ୍ୟ ହଉଛି ଏଇଟା କେମିତି ମନଟାକୁ ନିର୍ମଳ କରେ। ଯଦି ମନ ନିର୍ମଳ ହଉନି, ସବୁବେଳେ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଡାକିବାକୁ ପଡ଼େ, ସବୁବେଳେ ନାମଟା ସ୍ମରଣ କରିବାକୁ ପଡ଼େ। କେବଳ ଯେ ଷୋଳମାଳା ଜପ ସରିଗଲା ତା ନାହିଁ, ଅଲଗା ସମୟରେ ସେବା କଲାବେଳେ ବି ନାମ ସ୍ମରଣ କରିବା, ଶିକ୍ଷା ଅଭ୍ୟାସ କରିବା ଦରକାର, ମନ ଭିତରେ ସ୍ମରଣ କରିବା, କାହିଁକି ମନଟାକୁ ଆମକୁ ନିର୍ମଳ କରିବାକୁ ପଡ଼ିବ। ସେଥିପାଇଁ ଶାସ୍ତ୍ର ଶ୍ରଦ୍ଧା ଦରକାର, ନାମଟା ସ୍ମରଣ କରିବା ଦରକାର, ସେବାଟା କରିବା ଦରକାର, ସବୁ ସବୁ। କାହିଁକି ମନଟା ଯଦି ଆମେ ଶୁଦ୍ଧ ନହେଲା, ମନରେ ଆବିଳତା ରହିଲା, ଅନ୍ୟର ଦୋଷ ଅନ୍ୟର ଗୁଣ, ସେଥିପାଇଁ ସଙ୍ଗଟା ବେଶୀ ଭଲ ନୁହେଁ। ଜନସଂଘର୍ଷ ଲୌଲଞ୍ଚ, ଜନସଂଘ ସେ କହିଲେ ତା ମାନେ କ'ଣ? ଭକ୍ତି ରହିତ ବ୍ୟକ୍ତିର ସଙ୍ଗ, କାରଣ ନାମମାତ୍ର ଭକ୍ତ। ତୁମେ ସେ ଯଦି ଭକ୍ତ ଗୁଡ଼ାକ ସମସ୍ତଙ୍କୁ ସମଦୃଷ୍ଟିରେ ତୁମେ ଦେଖିକି ତୁମେ କହିବ ମୁଁ ସମସ୍ତେ ସାଙ୍ଗରେ ମିଶି ମୋର କ'ଣ କ୍ଷତି ହେଉଛି? ଆରେ ସମସ୍ତେ ସାଙ୍ଗରେ ମିଶିବା ପାଇଁ ଶାସ୍ତ୍ରରେ କୁହାଯାଏନି, କେବେ ଭାଗବତରେ କୁହାଯାଏନି ଭକ୍ତ ସାଙ୍ଗରେ ମିଶ ବୋଲି। ଭକ୍ତର ମୋତେ କେଉଁଠି ତୁମେ ଦେଖେଇ ପାରିବନି ଭାଗବତରେ, ସଙ୍ଗ ଯେଉଁଠି କୁହାଯାଇଛି ସେଠି ଲେଖା ହେଇଛି ଭକ୍ତ ସଙ୍ଗ କର ବୋଲି, କେବେ କେଉଁଠି ଲେଖା ହେଇନି। ସବୁବେଳେ ଲେଖା ହେଇଛି ସାଧୁ ଭକ୍ତର ସଙ୍ଗ କର। ଭାଗବତ ବଡ଼ ବିଲକ୍ଷଣ ଗ୍ରନ୍ଥ। ଭକ୍ତ କହିଥିଲେ କ'ଣ? ନାମଧାରୀ ବି ଭକ୍ତ ଅଛନ୍ତି, ତିଳକ କରୁଥିବେ, ନାମ କରୁଥିବେ, ସବୁ କରୁଥିବେ, କିନ୍ତୁ ବିଷୟ ଆସକ୍ତରେ ବୁଡ଼ିକି ରହିଛନ୍ତି, ସ୍ତ୍ରୀ ପୁତ୍ର କନ୍ୟା ପ୍ରତି ବୁଡ଼ିକି ରହିଛନ୍ତି, ବିଷୟ ଏଣେ ବରାଗୀ ବେଶ ବି ଧରିଥିବେ, ତାଙ୍କର ବିଭିନ୍ନ ପ୍ରକାର ଦୋଷ ଦୁର୍ବଳତା ତାଙ୍କ ସଙ୍ଗେ କରିବା ମନା କରାହେଇଛି। ସପ୍ତମ ସ୍କନ୍ଦ ପଢ଼ୁନା, ଏଇ ଏଇ ସ୍କନ୍ଦରେ ଆସିବ ସଙ୍ଗେନ ସାଧୁ ବକ୍ତାରାମ ଈଶ୍ୱର ରାଧ ପ୍ରହ୍ଲାଦ କହୁଛନ୍ତି କାହାକୁ? ଅସୁର ବାଳକୁ। ଗୁରୁ ଶୁଶ୍ରୂଷୟା ଭକ୍ତ ସର୍ବଲବ୍ଧ ଅର୍ପଣ ଚ ସଙ୍ଗେନ ସାଧୁ ବକ୍ତାରାମ ଈଶ୍ୱର ଆରାଧନା ଚ ପଢ଼ ସେଇଟା। ସେଠି ପ୍ରଭୁପାଦ କ'ଣ ଲେଖୁଛନ୍ତି ପର୍ବଟରେ ଦେଖିବ, ତା ମାନେ ଯେ ଅଲଗା ଭକ୍ତକୁ ଆମେ ନିନ୍ଦା କରେ ତା ନୁହେଁ। ଭକ୍ତ ଦୁଇ ପ୍ରକାର, ସଦାଚାରୀ ଦୁରାଚାରୀ, ସ୍ପଷ୍ଟ। ଦୁରାଚାରୀ ଭକ୍ତକୁ ଆମେ ନିନ୍ଦା କରିବା ନାହିଁ, ଯେଉଁଠି ଦେଖିବ ପ୍ରଣାମ କରିବ, ତାକୁ ଦେଖିଲେ ପ୍ରଣାମ କରିଦେଲ ବାସାର, ସେ ଚାହୁଁ ତ କରିଦେବ, କିନ୍ତୁ ତା ପାଇଁ ସଙ୍ଗ କରିବ, ତା ସଙ୍ଗ କଲେ ତୁମର କ'ଣ ହବ? ତା ଦୋଷ ଗୁଡ଼ାକ ତୁମ ପାଖକୁ ପଳାଇ ଆସିବ। ଭାଗବତ ସବୁବେଳେ କହିଛି ସାଧୁ ଭକ୍ତ ଆନ, ଦେଖ ନବମ ସ୍କନ୍ଦ ଭାଗବତ, ଭଗବାନ ତ ପ୍ରବଚନ ଦେଉଛନ୍ତି ଦୁର୍ବାସାଙ୍କୁ, କ'ଣ କହୁଛନ୍ତି? ସାଧୁ ଭକ୍ତ, ସଦାଚାରୀ ଦୁରାଚାରୀ, ଯେ ଦୁରାଚାରୀ ଯାହାର ଦୁର୍ଗୁଣ ଦୁର୍ଗୁଣ ଅଛି, ଖରାପ ଗୁଣ ରହିଛି, ତାର ସଙ୍ଗ କରିବେନି, ଦୂରରେ ରହିବ, ସମ୍ମାନ ଦେବ, ପ୍ରଣାମ କରିବ, ସଙ୍ଗ କରିବେନି, ତାର କ୍ଲୋଜ୍ ଆସୋସିଏସନ୍, ସେ କ'ଣ କହୁଛି ତା କଥା ଶୁଣିବନି, ତାକୁ ନିଜର ଭାବି କେବେ, କାରଣ ତାର ଦୋଷଟା ରହିଛି ନା, ସେ ଦୋଷଟା ତୁମ କତିକି ଚାଲିଆସିବ। ସେଟା ଭାଗବତ କଥା କହୁଛନ୍ତି, ନ ସଙ୍ଗାର୍ଥମ ଉପଯୋଗୀ, ତ ସେ ସଙ୍ଗ ପାଇଁ ମୋଟେ ଉପଯୋଗୀ ନୁହେଁ। ପୂର୍ବଶୀର ପୁରା ଅନୁବାଦ କରିଦେଇ ଜିନିଷ ପ୍ରଭାତଙ୍କ ଟୀକାକୁ, ଦୁରାଚାରୀଙ୍କର ଆମେ ସଙ୍ଗ, ଆଉ ତାଙ୍କୁ ଅପରାଧ କଲେ, ତାଙ୍କୁ ଘୂର୍ଣ୍ଣ ଦୃଷ୍ଟିରେ ଦେଖିଲେ ତୋର ଅପରାଧ ହେଇଯିବ, କାହିଁକି ସିଏ ବି ସଦାଚାରୀ ଭକ୍ତ ହେଇପାରନ୍ତି, ନିରପେକ୍ଷ ରହିବ, ତାଙ୍କ କାମ ସେ ତାଙ୍କୁ କରୁଛନ୍ତି, ମୁଁ ତାଙ୍କ ସାଙ୍ଗେ ସଙ୍ଗ କରିବିନି, ଯେତିକି ଆବଶ୍ୟକ ସେତିକି ବାସ୍। ଇଏ ବଡ଼ ସୁନ୍ଦର ଶିକ୍ଷା ସବୁ ଭାଗବତ ମାରେ, ଆମକୁ ଜୀବନରେ ଉତାରିବାକୁ ପଡ଼ିବ ଏସବୁ ଶିକ୍ଷା। କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ନବେଦ ଜଗଦୀଶ ଇଦୃଶମ ଆସୀନ ପର୍ଯ୍ୟଟନ ଶୟାନ ପ୍ରଭିବନ୍ ବ୍ରୁବନ୍ ନାନୁସନ୍ଧାତ ଏତାନି ଗୋବିନ୍ଦ ପରିରମ୍ବିତ। ଏ ବାରମ୍ବାର ଏଠି ଏଠି ଆସିଲା କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା, ଏଠି ଆସିଲା ଗୋବିନ୍ଦ ପରିରମ୍ବିତ, ଚକ୍ରବର୍ତ୍ତୀ ଏଇଟାକୁ ଲେଖିଲେ, ଏଥିରୁ ଜଣାପଡ଼ୁଛନ୍ତି ସେ କୃଷ୍ଣଙ୍କର ଭକ୍ତ ଥିଲେ। ନାରଦମୁନି କାହିଁକି ଏଭଳି ଶବ୍ଦ ଲଗାଉଛନ୍ତି? ସେ କୃଷ୍ଣଙ୍କ ପ୍ରତି ତାଙ୍କର ରତି ଥିଲା। ଆସିନ୍ ପର୍ଯ୍ୟଟନ ଅସ୍ନାନ ଶୟାନ ପ୍ରପିବାନ ବ୍ରୁବନ୍, କ'ଣ କ'ଣ କରୁଥିଲେ? ଯେତେବେଳେ ବସୁଥିଲେ, ଯେତେବେଳେ କହୁଥିଲେ, ଯେତେବେଳେ ଶୋଉଥିଲେ, ଯେତେବେଳେ ଚାଲୁଥିଲେ, ଯେତେବେଳେ ଜଳପାନ କରୁଥିଲେ, ସବୁ ସମୟରେ ତାଙ୍କୁ ଲାଗୁଥିଲା କୃଷ୍ଣ ମୋତେ ଆଲିଙ୍ଗନ କରିକି ରହିଛି, ଗୋବିନ୍ଦ ପରିରମ୍ବିତ। କେତେ ବଡ଼ ଭାଗ୍ୟ ତାଙ୍କର, କୃଷ୍ଣ ତାଙ୍କୁ ଆଲିଙ୍ଗନ କରି ରଖିଛନ୍ତି। କାହାକୁ? ପ୍ରହ୍ଲାଦ ଆଲିଙ୍ଗନ କରିକି। ଆଉ ତୁମର ମନ କେବେ ଭଗବାନ ଚରଣ କମଳ ଆଲିଙ୍ଗନ କଲାଣି? ହଁ, ମନଟା ଯାଇକି ପହଞ୍ଚିପାରୁଛି ଭଗବାନ ଚରଣ କମଳରେ, ମନଟା କୃଷ୍ଣଙ୍କ ପାଖରେ ପହଞ୍ଚିପାରୁନି। ଦେଖ ସେ କିଭଳି ସ୍ତରରେ ଥିଲେ ବିଷୟ, ବର୍ତ୍ତମାନ କ'ଣ ଜୀବନଟା ଏତେ ଜଟିଳକୁ ଚାଲିଛି, ଆଉ ଜୀବନଧାରାଟା ଏତେ ସରଳ ବିଚାରରୁ ସବୁ ଚାଷ ନାହିଁ, ପନିପରିବା ଚାଷ କରୁଥିଲେ, ଧାନ ଚାଷ କରୁଥିଲେ, ଆରେ ବ୍ରଜବାସୀମାନେ ସେୟା ହିଁ କରୁଥିଲେ, ପ୍ରକୃତି ସହିତ ସବୁବେଳେ ରହୁଥିଲେ, ଗୋମାତା ସହିତ ରହୁଥିଲେ, ସେମାନଙ୍କ ଜୀବନ ଏତେ ସରଳ ଥିଲା, ତାଙ୍କ ମନ ଭିତରେ କୃଷ୍ଣ ଶୀଘ୍ର ପ୍ରବେଶ କରିଯାଉଥିଲେ। ପ୍ରତନ୍ତ ସେଟା ହେଇପାରିବେନି, ପ୍ରତନ୍ତ କାହାଜଣ କହିଲେ, ଯେତେ ଭାଇରସ ହଉ ଯେତେ ହଉ ଗାଁକୁ ପଳେଇ ଆସୁଛି, କଣ କରିପାରିବେ ଚାଷ ଆଉ ଆଉ କରିପାରିବେନି, ସେ ଏନର୍ଜି ଆଉ ନାହିଁ ତାଙ୍କର। ଆଉ ତାଙ୍କର ଯିଏ ପ୍ଲାଷ୍ଟିକ ସାଙ୍ଗରେ ଖେଳିଲାଣି, ଯିଏ ମଣିଷ ସାଙ୍ଗରେ ଖେଳିଲାଣି, ସେ ପ୍ରକୃତି ସାଙ୍ଗରେ କେବେ ଖେଳିପାରିବେନି, ତାଙ୍କ ପ୍ରକୃତି ଭଲ ଲାଗିବନି। ବୃକ୍ଷ ତରୁ ଲତା ଗାଭି ତାଙ୍କୁ ଭଲ ଲାଗିବନି, ତାଙ୍କୁ କ'ଣ ଭଲ ଲାଗିବ, ରାଜସିକ ତାମସିକ ଲୋକଗୁଡ଼ା ଭଲ ଲାଗେ। ଦ୍ୱିତୀୟ ସ୍ଥାନ ଗୁଡ଼ାକ ଯେଉଁଗୁଡ଼ାକ ସହର ବଜାର ଗୁଡ଼ାକ କେଉଁ କେଉଁ ସ୍ଥାନ, ଆଉ ମଦ ମାଂସ ସ୍ତ୍ରୀ ସବୁ କାମ ସେଗୁଡ଼ା ହେଇଠି ହେଉଛି ନା। ଆଉ ଏଇ ହୋଟେଲ ଗୁଡ଼ା ଦେଖୁଛୁ ସବୁ ଫାଇଭ ଷ୍ଟାର ହୋଟେଲ ଗୁଡ଼ା କେମିତି ଚାଲିଛି, ସେଗୁଡ଼ା ଚାରିଟା ପାପ ପଇସା ଗୁଡ଼ା ସବୁ ଆସୁଛି ସରକାର, ସେଥିପାଇଁ ସରକାର ପଇସା କେବେ ଆଣିବନି, ମାଗଣା ଦେଲେ ବି ଆଣିବନି, ସରକାର ଯେଉଁ ଦେଉଛନ୍ତି ସବୁ କ'ଣ ହେଟା, ଏଇ ଏବେ ତ ସବୁ ଯୋଜନା ଫୋଜନାର ସବୁ ପଇସା ଦେଉଛି, ସେଇଟା କେଉଁ ପଇସା, ଏ ହୋଟେଲ ମାନଙ୍କର ଟ୍ୟାକ୍ସ, ମଦର ଟ୍ୟାକ୍ସ, ଏଗୁଡ଼ା ସବୁ ଟ୍ୟାକ୍ସ ପଇସା ନା, ସବୁ ପାପର ପଇସାଟା ଗୁଡ଼ାକ ନା, ସେ କେବେ ଆଣନ୍ତିନି, ଯେଉଁମାନେ ସବୁ ଜାଣିଛନ୍ତି ସେମାନେ କେବେ ଆଣିବେ, ଏଇଟା ଏଇ ପାପଧାନ ଗୁଡ଼ାକ। ଆଉ ଗୁରୁଦେବ ଟୋଟାଲ ମନା କରିଛନ୍ତି, ଏ ଯେଉଁ ପେନ୍ସନ ପଇସା କେବେ ଆଣିବେନି, ଦିଅନ୍ତିନି କି ସବୁ ଭତ୍ତା, ବିଦେଶରେ ସବୁ ଭତ୍ତା, ବିଦେଶରେ ସବୁ ଭତ୍ତା, ବେକାର ଭତ୍ତା, ଗୁରୁଦେବ ସେଟା ପାପ ପଇସା ମୋଟା ଆଣିବେନି, ଖଟିକି ଖାଅ, ସେଥିରେ ତୁମର ଭଜନ ହବ, ସରକାର ଦେଉଛ ଚାକିରି ନାହିଁ ବୋଲି କହିଦେଲେ ତୁମକୁ ସରକାର ପଇସା ଦେବ, ତୁମେ ଆରାମସେ ଚଳିପାରିବ, ଏଇଟା କେଉଁ ପଇସା। ମନଟା ଏଇ କଥାରେ ଆମେ ଏଠିକି ଯାଉଥିଲେ, ମନଟା କୃଷ୍ଣ ପ୍ରତି ଆଲିଙ୍ଗନ ହେବା ଦରକାର, ମନଟା ତ ଆଲିଙ୍ଗନ କୃଷ୍ଣ ପାଇଁ ହେଇପାରୁ, ତାଙ୍କୁ କୃଷ୍ଣ ଆଲିଙ୍ଗନ କରୁ ତାଙ୍କୁ ଲାଗୁଥିଲା, ଗୋବିନ୍ଦ ପରିରମ୍ଭିତ, କେତେ ବଡ଼ ସ୍ଥିତି। ମନ ମୁଁ ଏଇ କଥାରେ କହୁଥିଲି, ମନଟା କାହିଁକି ଲାଗୁନି କୃଷ୍ଣ, ମନ ଟାଣି ଘୋଷାରିକି ନେଇକି ଲଗେଇଲେ ବି ସେ ଛାଡ଼ିକି ପଳେଇ ଆସୁଛି, ମନଟା ସ୍ୱାଭାବିକ କ'ଣ କାହା ଲାଗୁଛି, ଆଉ ମନଟା ତ କୁଆଡ଼େ ରହିଲେଣି, ଘରେ କେଉଁଠି ଘରେ କାହା ବାପା କତିରେ ମାଆ କତିରେ କାହାକୁ ଭଲ ପାଉଛି, କୁଆଡ଼େ ଯିବ ବୁଲିବ, ମନଟା ତ ଏଭଳି ଜାଗାରେ ଲାଗିଗଲାଣି, ଗୋଟେ କୃଷ୍ଣ ପାଖରେ ଲାଗିବାକୁ ହେଲେ ଗୋଟେ ଆବସୋଲ୍ୟୁଟ ବାସ୍ତବ ସତ୍ୟ ପାଖରେ ଲାଗିବ ନା। କେତେ ତୁମେ ସମସ୍ତ କାମନାର ସେଦିନ ଶିଖିଲେ ଅନ୍ୟ ଅଭିଳାଷୀ ତମ ଶୂନ୍ୟମ, କିଛି ଅଭିଳାଷ ନଥିବ, ତାପରେ ମନ କୃଷ୍ଣ ପାଖରେ ଲାଗିବ, ମୁଁ କିଛି କରିବି, ମୁଁ କିଛି ହେବି, ମୁଁ ଏଇଟା କରିବି ସେଟା କରିବି, ଏତେ ହେଲେ ଇଏ ପାଖରେ ବି କୃଷ୍ଣ ମୋର ମନ ଲାଗିବନି, ମୋର କିଛି ନାହିଁ, ମୋର ହେଉଛନ୍ତି କୃଷ୍ଣ ବାସ, କୌଣସି ଭୌତିକ ଯୋଜନା ନାହିଁ। ଆଜିକାଲି ତ ଜୀବନ ପୁରା ଜଟିଳ ହେଇଗଲା, ଏଗୁଡ଼ା ଦିନରୁ ରାତି ପର୍ଯ୍ୟନ୍ତ ଗଧଭଳିଆ ଖଟୁଛନ୍ତି କେଉଁଠି ଅଫିସରେ, ଆସିଲେ ଆଉ ସବୁ ଏନର୍ଜି ଗୁଡ଼ାକ ଚାଲିଗଲା କେଉଁଠି, ଅଫିସରେ ସେ କମ୍ପ୍ୟୁଟର କାମଟର କରି 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 ଆସିଲେ, ସେ ଆସିଲେ କ'ଣ ଜପ କରି କ'ଣ କୃଷ୍ଣ ଭାର ମନେ ଲଗେଇବେ, କ'ଣ ମନେ ଲଗେଇବେ, କିଛି ନାହିଁ, ଲାଗିପାରିବନି, ଲାଗିପାରିବ, ଏଇଟା ଉଗ୍ର କର୍ମଟା ନା, ଏଇଟା ଉଗ୍ର କର୍ମଟା ତ ସବୁବେଳେ ଅନେକ କେଉଁଟା ରେ ଗୁଡ଼ାକ ଅନେଇ ଅନେଇ ଆସିଲେ ସେ କମ୍ପ୍ୟୁଟର ଆଗରେ, ତା ଦେହରେ ଅଫିସର ଗୁଡ଼ାକ କ'ଣ କ'ଣ ସେଗୁଡ଼ାକ ନାସ୍ତିକ ଗୁଡ଼ାକ, ସେଟା ନାସ୍ତିକ ଗୁଡ଼ାକ ତ ଏ କାମ କର ସେ କାମ କର ସେ କାମ କର ଏଇଟା କରିକି ଆଇଲ, ଆଉ ଚାଷୀ କ'ଣ, ଚାଷୀ କାହା ସାଙ୍ଗରେ କାମ କରିଗଲା, ସେ ଯେଉଁଠି କାମ କରୁ ସେଠି ପ୍ରତିକ୍ରିୟା କିଛି ଆସୁନି, କାହା ସାଙ୍ଗରେ କାମ କଲା, ଗଛ ସାଙ୍ଗରେ, ଗଛ ସାଙ୍ଗରେ କ'ଣ କହୁଛି, ଗଛକୁ କାଟିଦେଲେ ବି କିଛି କହିବେନି, ଲଗେଇଲେ ବି କିଛି କହିବେନି, ଉପାଡ଼ିଦେଲେ ବି କିଛି କହିବେନି, ପ୍ରତିକ୍ରିୟା କିଛି, ତା ମନଟା ଶାନ୍ତ ରହିଲା ଆଇଲା, ସେ ଡାକିଲେ ଠାକୁରଙ୍କୁ ଦଶ ମିନିଟ ଡାକିଲେ ତା ମନଟା ସେଠି ରହିବ। ଆଉ ଇଏ ତ ଉଗ୍ର ଲୋକ ଉଗ୍ର କର୍ମ ଏଇଟା କୁହାଯାଏ ନା, ଉଗ୍ର କର୍ମ କରିକି ଆସୁଛନ୍ତି, ଉଗ୍ର କର୍ମ କରିକି ଆସିଲେ ମାଇଣ୍ଡ ତ ଏଜିଟେଟ ହେଇକି ରହିଛି, ଉତ୍ତେଜିତ ହେଇକି ରହିଛି, ସେ କୃଷ୍ଣ କେମିତି ଚିନ୍ତା କରିବ, ଚିନ୍ତା ତ କରିପାରୁନାହାନ୍ତି, ଆଉ ଏଇ ଗୋବିନ୍ଦ ପରରମିତ କେମିତି ହବ, ମନଟା ଆଗେ ନିର୍ମଳ କର, ମନ ନିର୍ମଳ ହବନି, ଯାହାର ବହୁ ଭୌତିକ ଯୋଜନା ରହିଲା, ଯାହାର ବହୁତ ଚିନ୍ତା ରହିଲା, ସୁଖ ବାସନା ରହିଲା, ଇତର ଅଭିଳାଷ ରହିଲା, ତା ମନ କେବେ ଶାନ୍ତ ହବ, ଇଏ ଛାଡ଼ିଦେଲା ଗୋଟିଏ ଜିନିଷକୁ, ସବୁ କୃଷ୍ଣଙ୍କ ଉପରେ ନିର୍ଭର କଲା, ବଞ୍ଚିଲା ଆପଣଙ୍କର, ମରିଲା ଆପଣଙ୍କର, ଯାହା ଇଚ୍ଛା ଆପଣ ମୋତେ କର, ସେଇଭଳିଆ ମନକୁ କୃଷ୍ଣ ଗ୍ରହଣ କରେ। ଉପାସନା ଦ୍ରବ୍ୟର ହୁଏ ନା, ଉପାସନା ମନର ହୁଏ, କେଉଁ ମନରେ ତୁମେ କୃଷ୍ଣଙ୍କୁ ଦେଉ, ସେଥିପାଇଁ ଭଗବାନ ଲାଷ୍ଟ କହିଥିଲେ ମନମନା ଭାବ ମଦ୍ ଭକ୍ତ ମନମନା ଭାବ, ତ ମନ କେମିତିକା, ସବ୍ଜି ଭଗବାନ ଖାଆନ୍ତିନି, ତ ସବ୍ଜିଟା ତୁମେ କ'ଣ ଦେବ, ସେଟା ଜଡ଼ ଜିନିଷ ଗୁଡ଼ାକ ଆଉ ସେ ଚିନ୍ମୟ ଶରୀର, ସେ ତୁମର ମନରେ ତୁମେ ତିଆରି କରିଦେଉଛ ଶୁଦ୍ଧ ମନରେ, ସେଠୁ ସେ ଗ୍ରହଣ କରେ, ମୋ ଭକ୍ତ ଏତେ ପ୍ରେମରେ ଶ୍ରଦ୍ଧାରେ ସେ କରୁଛି, ଏତେ ଅନେଇକି ଏମିତି କରିକି ସେ ଦେଉଛି, ସେ ଆମ ମନଟା, ସେଥିପାଇଁ ସେ ଦୁଇଟା କହିଦେଲେ, ପୁତ୍ର ଭୁଷ୍ମ ଫଲମ ତୟମ ୟୋମା ଭକ୍ତିଆ ପ୍ରୟଚ୍ଛତି, ଭକ୍ତିଆ ପ୍ରୟଚ୍ଛତି, ତାପରେ ନାହିଁ ଭକ୍ତିଆ ଅପରହୃତ, ଭକ୍ତିଆ ଅପରହୃତ ଆତ୍ମାନମ, ଦୁଇଟା ଶବ୍ଦ ରହିଲା ଚକ୍ରପାଦ ଲେଖିଲେ ଟିକାରେ, ପୌନ ପୌନ ଉକ୍ତି, ଦୁଇଟା ଉକ୍ତି ଦୁଇଟା ରହିଲା, ଭକ୍ତି ହେଉଛି ପ୍ରାଧାନ୍ୟ, ଭକ୍ତିର ଦ୍ୱାରା ଶୁଦ୍ଧିତ ଅନ୍ତର ଯାହାର, ଯୋଗୀ ଜ୍ଞାନୀ ତାଙ୍କ ଅନ୍ତର ଶୁଦ୍ଧ ନୁହେଁ, ତାଙ୍କ ସେଠି ଚକ୍ରପାଦ କହୁଛନ୍ତି ତୁମେ କ'ଣ ଗ୍ରହଣ କର ନା, ନା ମୁଁ ଗ୍ରହଣ କରେନି ଟୋଟାଲ, କର୍ମୀ ଜ୍ଞାନୀ ଯୋଗୀ ଯେଉଁଟା ମୋତେ ଦିଅନ୍ତି ମୁଁ କିଛି ଖାଏନି, ତାହେଲେ କର୍ମୀ ଜ୍ଞାନୀ ଯୋଗୀ ମନ୍ଦିରରେ ଯେଉଁ କୃଷ୍ଣ ଅଛନ୍ତି ଠାକୁର ଉପାସ ଅଛନ୍ତି ନା, କ'ଣ ଖାଉଛନ୍ତି, ଖାଉନାହାନ୍ତି, ପୂଜା ନେଉନାହାନ୍ତି, କିଛି ଦେଉନାହାନ୍ତି, ମନା କରିଦେଲେ ମୁଁ ଖାଏନି, ଭକ୍ତି ଦ୍ୱାରା ଶୋଧିତ ଅନ୍ତର ହେବା ଦରକାର, ମନଟା ନିର୍ମଳ ରହିବା ଦରକାର ନା। ନିର୍ମଳ ମନ ନହେଲେ ଭଗବାନ ପାଇପାରିବେ। ତାଙ୍କ ମନ କେତେ ନିର୍ମଳ ଥିଲା, ଖାଇଲା ବେଳେ, ଶୋଇଲା ବେଳେ, କଥା କହିଲା ବେଳେ, ଜଳପାନ କଲାବେଳେ, ସବୁବେଳେ କ'ଣ ହଉଥିଲା, ସେ କ'ଣ ମନେ କରୁଥିଲେ, ଗୋବିନ୍ଦ ପରିରମ୍ଭିତ। ଚକ୍ରବର୍ତ୍ତୀ କ'ଣ ଲେଖୁଛନ୍ତି, ଏତାନି ଆସନମ ବତମମ ଭକ୍ଷ୍ୟମ ଶୟନୀୟମ ପେୟ ବକ୍ତବ୍ୟାନି ନାନୁସନ୍ନତେ ନ ଜାଣନ୍ତି। ସେ କିଛି ଜାଣନ୍ତିନି, ଅଲଗା ସେ କିଛି ଜାଣନ୍ତିନି, କେତେବେଳେ ଖାଉଛନ୍ତି, କେତେବେଳେ ଶୋଉଛନ୍ତି, କେତେବେଳେ କଥା କହୁଛନ୍ତି, କିଛି ଜାଣିପାରନ୍ତିନି। କିଏ କାହିଁ ଜାଣିପାରନ୍ତିନି କହୁଛନ୍ତି, କୁତଃ ଗୋବିନ୍ଦନ ପରିରମ୍ଭିତ ଅତିବତ୍ସଲେନ ପିତ୍ରା ମାତ୍ରା ବା ଏକାଧିକ ବାଲମ ଯଥା ପ୍ରତିକ୍ଷଣମେବ ପରିରଭ୍ୟମ କ୍ରୋଡ଼େ ସ୍ୱୀକ୍ରିୟତେ ତଥୈବ ପ୍ରହ୍ଲାଦ ଭୋଜନ ଶୟନାଦି ସମୟ ଭଗବତ ଆଲିଙ୍ଗିତ ଇତି ପ୍ରହ୍ଲାଦେବ ପଶ୍ୟତି ନାନ୍ୟ ଇତି ଭାବ। ଚକ୍ରପତି ବିଶ୍ୱନାଥ ଚକ୍ର ଠାକୁର ତାଙ୍କର ଟୀକା ପଡ଼ରଶାଳ ଟୀକା, ଯେମିତି ଗୋଟେ ଛୋଟ ବାଳକ ଏକ ଅବ୍ଦ ଗୋଟେ ବର୍ଷିଆର ପୁଅକୁ, ସେ ଛୁଆଟା ଖାଉଛି, ଛୁଆଟା ଶୋଉଛି, ସେ କ'ଣ ଜାଣୁଛି, ଛୁଆଟା ଖାଉଛି, ଛୁଆଟା ସେ କାହା କୋଳରେ ରହି ଖାଉଛି, ମା କୋଳରେ ଶୋଉଛି, ମା କୋଳରେ ଚାଲୁଛି, ମା ସାଙ୍ଗରେ ସେ ଯାହା କରୁଛି, କ'ଣ ଜାଣୁଛି, କି ଜାଣିପାରୁଛି, ଜାଣୁଛି କେବଳ ମା କୋଳ। ପ୍ରହ୍ଲାଦ କ'ଣ କରୁଥିଲେ ଏଠି କହୁଛନ୍ତି, ଅତିବତ୍ସଳ ପିତାମାତା ଯେଭଳି ଗୋଟିଏ ବର୍ଷର ବାଳକକୁ ପ୍ରତିକ୍ଷଣ ପରିରଭ୍ୟ କ୍ରୋଡ଼େ ସ୍ତ୍ରୀକ୍ରିୟତେ ତଥୈବ ସବୁବେଳେ କୋଳରେ ରଖେ, ସେଭଳି ପ୍ରହ୍ଲାଦ ଅନୁଭବ କରୁଥିଲେ ଭୋଜନ ସେନାଦି ସମୟ ବି ଭଗବତ ଆଲିଙ୍ଗିତ ଏବ ପ୍ରହ୍ଲାଦ ଏବ ପଶ୍ୟତି। ପ୍ରହ୍ଲାଦ ଆଉ କିଏ ଜାଣିପାରୁନଥିଲେ, ନ ଏବ ଅନ୍ୟ ଅନତୁ ଅନ୍ୟ, ମୋତେ ସବୁବେଳେ ଭଗବାନ ଆଲିଙ୍ଗନ କରିଦେଉଛ, କେତେବେଳେ ଭାଗ୍ୟ ତାଙ୍କର ଶୋଇବା ସମୟରେ, ଖାଇବା ସମୟରେ। ଆରେ ବାବା, ମନଟା ଭଗବାନଙ୍କ ପାଖକୁ ଯାଇପାରୁନି, ମନଟା ପାଖକୁ ଯାଇପାରୁନି ଭଗବାନଙ୍କ ପାଖକୁ। ମନର କେତେ ଗତି, କେତେ ବଡ଼ ଦେଖ ଅପରିମିତ ଗତି, ସେ କୁଆଡ଼େ କୁଆଡ଼େ ବିଦେଶ କୁଆଡ଼େ କୁଆଡ଼େ ଯାଇ ଗୋଟେ ମିନିଟ୍ରେ ହଜାର କୁଆଡ଼େ ବୁଲିକି ଚାଲି ଆସୁଛି। କିନ୍ତୁ କୃଷ୍ଣଙ୍କର ଯେଉଁ ଶବ୍ଦ ରହିଛି, ଶବ୍ଦ ନାମ, ତାଙ୍କ ରୂପ ତାଙ୍କ ପାଖରେ ପହଞ୍ଚିପାରୁନି, କୃଷ୍ଣଙ୍କ ପାଖରେ ପହଞ୍ଚିପାରୁନି ମନ। କିନ୍ତୁ ଏଠି କ'ଣ ହେଉଛି, ପ୍ରହ୍ଲାଦ ସବୁବେଳେ ବିଚାର କରୁଥିଲେ, ଜାଣିପାରୁଥିଲେ, ଆଉ କିଏ ଜାଣିପାରୁନଥିଲେ ଯେ ତାଙ୍କର ଭୋଜନ ସମୟରେ, ଶୟନ ସମୟରେ, କଥା କହିବା ସମୟରେ ତାଙ୍କୁ ଜଣେ ଆଲିଙ୍ଗନ କରି ରଖୁଛନ୍ତି, କ୍ରୋଡ଼ କରି, କ୍ରୋଡ଼ କରି, କ୍ରୋଡ଼ ମାନେ କ'ଣ, କୋଳରେ ରଖିବା, କିଏ କୃଷ୍ଣ, ସେଇଟା ଗୋବିନ୍ଦ ପରିରମ୍ଭିତ କହୁଛନ୍ତି। କୃଷ୍ଣ ତାଙ୍କୁ କୋଳ କୋଳେ କରି ରଖୁଥିଲେ, ତାଙ୍କ ପ୍ରହ୍ଲାଦ କେତେ ବଡ଼, ଆଉ ଭଗବାନ କ'ଣ ଖାଲି ଖାଲି ଆବିର୍ଭାବ ହେଇଯାଉଛନ୍ତି ଭକ୍ତମାନଙ୍କ ପାଇଁ, ତୁମେ ଭଗବାନ କେତେ ଶସ୍ତା ବୋଲି କାହିଁ ଭାବୁଛ, ଭଗବାନ କେତେ ଦୁର୍ଲଭ ଚିନ୍ତା କର, ସେତେ ଦୁର୍ଲଭ ହେଲେ ସେତେ ସୁଲଭ ହେବି। ମାନେ କ'ଣ କହିଥିଲେ, ଅନନ୍ୟ ଚେତା ସତତମ ଯୋ ମାଂ ସ୍ମରତି ନିତ୍ୟ ସ ତସ୍ୟାମ ସୁଲଭମ ପାର୍ଥମ ନିତ୍ୟ ଯୁକ୍ତସ୍ୟ ଯୋଗିନା ସୁଲଭମ ପାର୍ଥମ। ମୁଁ ସୁଲଭ ସେ ଲୋକ ପାଇ, କିନ୍ତୁ ତା ପୂର୍ବରୁ କେତେ ବିଶେଷଣ ଲଗେଇଲେ, ପୂର୍ବରୁ ଆମେ ତାକୁ କହୁଥିଲୁ ନା, କେତେ ବିଶେଷଣ ଲଗେଇଲେ, ଅନନ୍ୟ ଚେତା ସତତମ ସ୍ମରତି ନିତ୍ୟ ସ ନିତ୍ୟ ଯୁକ୍ତ ଯୁଗ ଯୁଗଯୁକ୍ତ ହେଇଥିବ ସିମ ମୁଁ ତା ପାଖରେ ସୁଲଭ। ରାମର ହୋଲ୍ ପ୍ରୋଗ୍ରାମ ଯୋଉଟା ସବୁ ରହିଛି ନା, କେବଳ ସବୁ ମୁହୂର୍ତ୍ତରେ କେମିତି କୃଷ୍ଣଙ୍କୁ, ଏଇଟା କୃଷ୍ଣ ସେବା ସରିଲା, ଆରତୀ ଆରତୀ ସରିଲା, କଥା କଥା ସରିଲା, ପୁଣି ଜପ ଶୋଇବା ପୂର୍ବରୁ ଜପ ନିଶ୍ଚିତ ଗୋଟେ ମାଳ କରି କି ଦୁଇ ମାଳ କରି କୃଷ୍ଣଙ୍କୁ ସ୍ମରଣ କରି ଶୋଇ, ପୁଣି ଶୋଇଲେ ଉଠିଲେ ପୁଣି ମଙ୍ଗଳ ଆରତୀ। ପ୍ରୋଗ୍ରାମଟା ରହୁଛି କୃଷ୍ଣ, କୃଷ୍ଣ ଚିନ୍ତା। ମନଟା ଯଦି ନିର୍ମଳ ନ ହେଲା, କୃଷ୍ଣ ଏ ମନକୁ ଗ୍ରହଣ କରିବେନି। କୃଷ୍ଣ ମନକୁ ଯେତେବେଳେ ଗ୍ରହଣ ନ କରିଛନ୍ତି, ସେ ବିଷୟ ସହିତ ଆମକୁ ସଂଗ୍ରାମ କରିକରି କେବଳ ଜୀବନ ବିତେଇବାକୁ ପଡ଼ିବ। ନିର୍ମଳ ମନ ନହେଲେ କୃଷ୍ଣ କିଛି ତ ଗ୍ରହଣ କରିବେନି ଆମକୁ ବି। କୃଷ୍ଣ ସିନା ଗ୍ରହଣ କଲେ ଆନନ୍ଦ ଲାଗିବ ନା କ'ଣ, ଆନନ୍ଦଟା କେଉଁଠି ପାଇବ ତୁମେ ଭକ୍ତ ଜୀବନରେ, କର୍ମୀ ଜୀବନରେ ତୁମେ ସିନା ଆନନ୍ଦ, ଅଲଗା ଆନନ୍ଦ ହେଲା, ଭକ୍ତ ଜୀବନରେ କ'ଣ ଆନନ୍ଦ, ତୁମର ଜିନିଷଟା କୃଷ୍ଣ ପାଖରେ ନ ପହଞ୍ଚି ପାରିଲା ପର୍ଯ୍ୟନ୍ତ ତୁମକୁ ଆନନ୍ଦ ମିଳିବ, ବିଶ୍ୱାସ ମିଳିବନି। ଏଥିପାଇଁ ଭକ୍ତ ଗୋଟେ ନିରୁତ୍ସାହ ଜୀବନଯାପନ କରେ, କାହିଁ ନିରୁତ୍ସାହ ଜୀବନଯାପନ କରୁଛି, ଭଗବାନ ପାଖରେ କି ତୁମ ମନ ଭିତରେ କାହିଁକି ଏତେ ନିରୁତ୍ସାହ, ତୁମେ କାହିଁକି ଏତେ ହତୋତ୍ସାହୀ ହେଉଛ, ତୁମ କାହିଁକି ଭବିଷ୍ୟତ ଅନ୍ଧକାର ଲାଗୁଛି। ଯେଉଁ ଭକ୍ତକୁ ଭବିଷ୍ୟତ ଅନ୍ଧକାର ଲାଗୁଛି, ତାଙ୍କୁ ନିରୁତ୍ସାହିତ ଆସୁଛି, ତା ମାନେ କ'ଣ, ତାର ସେବା ଭଗବାନ ପାଖରେ ପହଞ୍ଚି ପାରୁନି, ତାର ବିଶ୍ୱାସ ନାହିଁ, ତା ମନ ଭିତରେ ଆବିଳତା ରହିଛି, ଅଲଗା କାମନା ରହିଛି, ଏମିତି ତାକୁ ଏଇଟା ଲାଗୁଛି, ନହେଲେ କାହିଁକି ତାକୁ ଭୟ ଲାଗୁଛି, କାହିଁ ଭୟ ଲାଗିବାର କାରଣ କ'ଣ, ଏଇଟା ହେଉଛି ଭୟର କାରଣ। ଦ୍ୱିତୀୟ ଅଭିନିବେଶ, ଦ୍ୱିତୀୟ ଅଭିନିବେଶ ଆସିଲା ମୋର ଭୟ ଲାଗିବ, ତୋର ସେପଟେ ଡିଜାର କିଛି ରହୁଛି, ସେଥିପାଇଁ ତୁମକୁ ଭୟ ଲାଗିବ, ଅନ୍ଧକାର ଦେଖା ଭବିଷ୍ୟତ, କ'ଣ କରିବି କ'ଣ ନାହିଁ, କାହିଁ ଏଇ ଚିନ୍ତା କାହିଁ ଆସୁଛି, କାହିଁ ରହିଛ ଭଗବାନଙ୍କ ପାଖରେ, କାହିଁ ଚିନ୍ତା ଆସୁଛି, ତାପରେ ତୁମ ମନ ଠିକ ନାହିଁ, ନିର୍ମଳ ମନ ତୁମର ନାହିଁ, ତୁମ ସେବାଟା କୃଷ୍ଣ ପାଖରେ ପହଞ୍ଚି ପାରୁନି। ଆଉ କୃଷ୍ଣ ତାଙ୍କୁ ଆଲିଙ୍ଗନ କରୁଥିଲେ, କାହାକୁ, ପୁରା ଏକ ବର୍ଷ ବାଳକକୁ ଯେମିତି ମା ମା ସବୁବେଳେ ଆଲିଙ୍ଗନ କରିକି ପିତାମାତା ଆଲିଙ୍ଗନ କରି ତାକୁ ଭୋଜନ କରନ୍ତି, ଶୟନ କରନ୍ତି, ସବୁକିଛି। ସେଭଳି ପ୍ରହ୍ଲାଦ ନାରଦମୁନି ଏହାକୁ ବ୍ୟାଖ୍ୟା କରୁଛନ୍ତି। କୋଚିତ୍ ରୁଦତି ବୈକୁଣ୍ଠ ଚିନ୍ତା ସବଲ ଚେତନା, କୋଚିତ୍ ହସତି ତିନ୍ତା ଲାଦ ଉଦ୍ଗାୟତି କୋଚିତ୍। କୃଷ୍ଣ ପ୍ରେମର ଭାବ ବିଗଳ ହୋଇକି ଚିତ୍ତରେ କେତେବେଳେ ସେ ରୋଦନ କହୁଥିଲେ, କେତେବେଳେ ହାସ୍ୟ କରୁଥିଲେ, କେତେବେଳେ ଆହ୍ଲାଦିତ ହଉଥିଲେ, କେତେବେଳେ କେତେବେଳେ ଗାନ ବି କରୁଥିଲେ। ପ୍ରହ୍ଲାଦ ତତଶ୍ଚ କୋଚିଦିତି ସ୍ୱ ବାଲକମ୍ ସ୍ୱ କ୍ରୁଡ ସ୍ଥଳୀଭୂମ ଉନିଧାୟମ୍ ସ୍ୱ ଗୃହକୃତ୍ୟାର୍ଥେ ଅନ୍ୟତ୍ର ଗତାୟମ୍ ମାତା ପିତମ୍ ଆଲୋଚ୍ୟ ସ ବାଲୋ ଯଥା ରୋଦତି। ଭଗବାନଙ୍କୁ ପାଇବାର ଛୁଆ ରାସ୍ତା ସବୁ କୁହାହେଇଛି, ସେଟା ଭଗବାନ ଦେବେ। ପ୍ରଭୁ ଯଦି ତୁମ ମନ ଭିତରେ ସେ ଭାବନାକୁ ସୃଷ୍ଟି ନ କରିବେ, ତୁମେ କ'ଣ ଗୋଟେ ଉପାୟ କରି ପ୍ରଭୁ ପାଇଛି ବୋଲି ହଉଛ? ସେ ଉପାୟଟା ଜାଣିନ ଆଉ, ଯେଉଁ ଉପାୟଟା ସିନା ଜାଣିଛ ସେଇ ଉପାୟରେ କରିଦେଲେ ପାଇଯିବ। ଭଗବାନଙ୍କୁ ପାଇବାର ଯେଉଁ ଉପାୟଟା ସେଟା ଭଗବାନଙ୍କୁ ଜଣା, ଆଉ ଜୀବକୁ ଜଣା ନାହିଁ। ଆଉ ସେ ଶାସ୍ତ୍ର ଦ୍ୱାରା କହିଛନ୍ତି, ସେଟା କହିଲେ ବି ଗୋଟେ ଜୀବର ହୃଦୟଙ୍ଗମ ହୁଏ ନା। ସିଏ ଯେତେବେଳେ କୃପା କରି ସେ ରାସ୍ତାରେ ତୁମକୁ ଦେଖା। ଭଗବାନ ପାଇଁ କାନ୍ଦିବା, ଭଗବାନ ପାଇଁ କାନ୍ଦ କାନ୍ଦ ଆସୁଛି, କାନ୍ଦ ଆସୁଛି, ତୁମର ଅନର୍ଥଟା ଦୂର ହଉନି ସେଥିପାଇଁ କାନ୍ଦୁଛ। ଯିଏ ବି ଆଜି କାନ୍ଦୁଛି ଠାକୁରଙ୍କ ପାଖରେ, ଭଗବାନ ପାଖରେ, ପ୍ରଭୁ ମୋ ଅନର୍ଥ ଟିକେ ମୋ କାମ କ୍ରୋଧ ଟିକେ ଦୂର କରିଦିଅ ନା। ଆଉ କେଉଁଥିପାଇଁ କାନ୍ଦୁଛନ୍ତି? କାନ୍ଦିବାର କାରଣଟା କେବେ ଭଗବାନ ପାଇଁ କାନ୍ଦୁନାହାନ୍ତି, ପ୍ରଭୁଙ୍କ ପାଇଁ କି କାନ୍ଦୁନା? ମୁଁ ତୁମର ମୁଁ ସେବା କରିପାରୁନି। ଅଇ ନନ୍ଦ ତନୁଜ କିଙ୍କରମ ପତିତ ମା ବିଷମେବ ଅମୃତୟ କୃପୟା ତବ ପାଦ ଭଙ୍ଗ ସ୍ଥିତ ଧୂଳି ସଦୃଶ ବିଚିନ୍ତାଏ। ମୁଁ ଆପଣଙ୍କ ଚରଣ କମଳ, ଏଇ ଯେଉଁ ଭଗବାନଙ୍କର ମୁଁ ସେବା କରିପାରୁନି, ପ୍ରଭୁଙ୍କ ଠାରୁ ଅନାଧିକାରରୁ ମୁଁ ଇଚ୍ଛୁ ସେତେ ନାହିଁ। ଆରେ କାନ୍ଦୁଛୁ କାହିଁକି ନା ମୋର ଅନର୍ଥଟା ଅଛି। ଆଚ୍ଛା, ଅନର୍ଥ ଦୂର ହେଇଗଲେ ତାପରେ ତୁ କ'ଣ କରିବୁ? ମୁଣ୍ଡିଆ ମାରିକି କୁଆଡ଼େ ପଳେଇବୁ, ହସିବୁ। ସେ ନାଇଁ କୃଷ୍ଣ ଜାଣିଛନ୍ତି ଏଟା, ଏଟାକୁ ଜୀବନ ସାରା ଏହାର ଅନର୍ଥ ରଖିଲେ ଯାହା ହେଲେ ପଡ଼ି କୁକୁର ଭଳିଆ ମୋ ପାଖରେ। ଆକୁ ଅନର୍ଥ ଯଦି ଦୂର କରିଦେବି, ଇଏ ଆଜି କହିବ ମୁଁ ହେଇଗଲେ ବଡ଼ ମଣିଷ, ତାଳି ମାରିଦେଇକି ମୋ ମୁହଁରେ ସେ ପଳେଇଯିବ କୁଆଡ଼େ, କୃଷ୍ଣ ଜଣା ନାହିଁ। ଜୀବଟା କ'ଣ, ସେ କୃଷ୍ଣ ସୁଖଟା ଦେଖୁନି, ଖାଲି କାନ୍ଦୁଛି ମୋତେ କୃଷ୍ଣ କେମିତି କୃପା କରିଦିଅ। କୃଷ୍ଣ ଜାଣିଛି ଏଇଟା ତାଙ୍କ ସେବାପତ୍ର କରୁନି, ମୋତେ ସୁଖ ଦେବା ନେଇ ଚାହୁଁନି, ଖାଲି କାନ୍ଦୁଛି ମୋର କେମିତି କାମ କ୍ରୋଧ ସବୁ ଦୂର କରିଦିଅ। ଆରେ ଦୂର କରିଦେଲେ କ'ଣ କରିବ? ଏ ବଡ଼ ବଡ଼ ଦେଖେ ମୋ ଆଗରେ ଭଗବାନଙ୍କୁ ପାଇବାର ଯେଉଁ ରାସ୍ତା ରହିଛି, ପ୍ରଭୁଙ୍କୁ ପାଇବାର ରାସ୍ତା ଦେଖ କେମିତିକା। ଏଠି କେମିତି କାନ୍ଦୁଥିଲେ ପ୍ରହ୍ଲାଦ? କୋଚିତ୍ ଇତି ସ୍ୱ ବାଲକମ୍ ସ୍ୱ କ୍ରୁଡ ସ୍ଥଳୀଭୂତ ଭୂମୌ। ମା ଯଦି ତା ଛୁଆଟାକୁ ଭୂମିରେ ରଖିଦେଲା, କହି ନିଧାୟ ଗୃହ କାର୍ଯ୍ୟାରଥମ ଅନ୍ୟତ୍ରମ। ମାଆଟା କ'ଣ କରୁଛି ଛୁଆଟାକୁ କୂଳରେ ରଖିଦେଇକି? ଦେଖିଛ ନା ନାହିଁ, ଗାଁରେ ଘର କାମ ପାଇଁ କ'ଣ କରିବ? ଛୁଆ କୂଳରୁ ଓହ୍ଲେଇବ, ଓହ୍ଲେଇ ଦେଇକି ଛୁଆଟାକୁ ରଖିଦେଇ ଯଦି ଘର କାମ ପାଇଁ ଯିବ, ଛୁଆଟା କେମିତି କାନ୍ଦେ? ଦେଖୁଛ ନା ନାହିଁ, ଧକେଇ ଧକେ ଧକ କୁହନ୍ତିନି, ଧକେଇ ହେଉଛି, ଏତେ ଜୋର ଧକେଇ କାନ୍ଦିବ ତାର ନାକରୁ ତାର ପାଟିରୁ, ଦେଖିଛ ନା ନାହିଁ? ସେଭଳିଆ ନାକରୁ ସିଙ୍ଗାଣ ବୋହି ଆସୁଥିବ, ଆଖିରୁ ଲୋ ବୋହି ଆସୁଥିବ, ଭୂମିରେ ଗଡ଼ି ଯାଉଥିବ, ଭଗବାନ ପାଇଁ ସେମିତି କାନ୍ଦିବ। କାନ୍ଦିଲୁ ଦେଖିବା ବାପା ରେପଦେବି, କାନ୍ଦିଲୁ ହବ? କାନ୍ଦି ତ ପାରିବନି ଆଉ, କୋଉ ଅଭାବ ଅଛି? କାନ୍ଦ ଦିଓଳି ତ ଖାଇଲା, ଆଉ ସବୁ ତ ରହିଲା, ଭଲ ଘର ରହିଲା, ଫ୍ୟାନ୍ ରହିଲା, ତୁ କାନ୍ଦିବୁ କୃଷ୍ଣଙ୍କ ପାଇଁ ଏମିତିକା? କୃଷ୍ଣ ପାଇଁ ଏମିତି କାନ୍ଦି ପାରିବ କି? ଏଇ ଉଦାହରଣ ଦେଉଛ କୃପା, ଭଗବାନଙ୍କୁ ଯୋଉ କାନ୍ଦିବାକୁ ପଡେ ଏମିତି କାନ୍ଦିବାକୁ ପଡେ। ଠିକ କୁଆଡ଼େ ସେ ଭାବ, କୁଆଡ଼େ ଆମେ ରହିଲେଣି? ପ୍ରଭୁଙ୍କୁ ଯିଏ ପାଇଛନ୍ତି ଏଇଭଳିଆ ରାସ୍ତାରେ ପାଇଛନ୍ତି, ଆଉ ସେ ଭଗବାନ ଯଦି କୃପା କରିବେ ତୁମକୁ ସେ ରାସ୍ତାରେ ନେଇଯିବ, ତୁମ ଅନ୍ତର ସେ ଭାବନାଟା ଶୁଦ୍ଧ ଭାବନା ଚାଲେ, ତୁମେ ସେମିତି ସବୁବେଳେ ଦିନ ରାତି ଚିନ୍ତା କରିବ। ସେ ଛୋଟ ବାଳକ ବସି ତା ଅନ୍ତରରେ ତୁମେ ସେମିତି କାନ୍ଦିବ, ତା ନୁହେଁ ଯେ ବାହାରେ ବସିକି ସେମିତି କାନ୍ଦିବ ନାହିଁ। ଏଠି କହୁଛନ୍ତି ଗୃହକୃତାର୍ଥ ଅନ୍ୟତ୍ର ଗତାୟ ମାତରି ତମ ତମ ଆଲୋଚ୍ୟ ସବ ଆଲୋ ଯଥାରୋଦତି। ମାଙ୍କ କଥା ଚିନ୍ତା କରିକି ମାଙ୍କୁ ମା ଦିଗକୁ ଅନେଇକି ମା ଇଆଡ଼େ ଯାଇଛି, ସେ ଯେମିତି କାନ୍ଦେ ପ୍ରହ୍ଲାଦ ସେମିତି କାନ୍ଦେ ଭଗବାନ ପାଇଁ। ପ୍ରଭୁ ଯିଏ ପାଇଛନ୍ତି ସେମାନେ ଭକ୍ତମାନଙ୍କର ଜୀବନଚରିତ୍ରକୁ ତୁମେ ଆଲୋଚନା କର, ଶୁଣ ଟିକେ, ତୁ ଗମ୍ଭୀର ଜିନିଷ ଇଏ ଭଗବାନ ପାଇଁ ଦିନ ରାତି କାନ୍ଦୁଥିଲେ। ଆଉ ଗୁରୁଦେବ ସେ କୁହନ୍ତି ନ କାନ୍ଦିଲେ ପ୍ରହ୍ଲାଦ କାନ୍ଦିକି ପାଇଛନ୍ତି, ଧ୍ରୁବ କାନ୍ଦିକି ପାଇଛନ୍ତି, ତୁମେ ନ କାନ୍ଦିଲେ ପାଇବ? ଆର ଆମକୁ କହିଦେଉଛନ୍ତି ନ କାନ୍ଦିଲେ ପାଇବ, ମୁଁ କ୍ରାଇମ୍ ସ୍କୁଲ ଖୋଜୁଛି, କିଏ କାନ୍ଦୁଛି ସେଠି? ଭୁବନେଶ୍ୱର କିଏ କାନ୍ଦୁଛି ପଚାରିଲ ଦେଖିବା, କ୍ରାଇମ୍ ସ୍କୁଲ କୁହାହେଇଛି, ସେଟା କ୍ରାଇମ୍ ସ୍କୁଲ। ଗୁରୁଦେବ କହିଥିଲେ ମୁଁ କ୍ରାଇମ୍ ସ୍କୁଲ ଖୋଲୁଛି, ଏଠି କାନ୍ଦିବା କେମିତି କାନ୍ଦିବାକୁ ପଡ଼େ ତୁମେ ଶିଖିବ, କିଏ କାନ୍ଦୁଛି ସେଠି? ନା କାନ୍ଦିଦେବ କିଏ? ଖାଇବାକୁ ନ ମିଳିଲେ ତୁମେ କାନ୍ଦିପାରିବ କି? କାନ୍ଦିପାରିବନି। ଆ କୃଷ୍ଣଙ୍କୁ ପାଇବାର ଲାଳସା, ଗୁରୁକୃଷ୍ଣଙ୍କୁ ସୁଖ କରିବାର ଲାଳସାଟା ତୁମର ହେଲେ ହିଁ ସିଏ କୃଷ୍ଣ ତୁମକୁ ସେ ରାସ୍ତାରେ ନେଇଯିବେ। ଆଉ ଜୀବଟା କାନ୍ଦିବ କ'ଣ, ସିଏ କେତେ ତାର ବୁଦ୍ଧି ଅଛି, ବଳ ଅଛି, ଜ୍ଞାନ, ସିଏ କାନ୍ଦିବ? ଆଖିରୁ ଲୁହ ଆସିବ? ସିଏ କେବେ ଆସିବନି। ସିଏ ଚାହିଁବ ମୁଁ ସମାଧାନ କରିବି, ମୁଁ କେମିତି ବଞ୍ଚିକି ରହିବି ନା, ଆଉ ଷ୍ଟ୍ରଗଲିଂ କରିବି ନା, ଆଉ ମୁଁ ଜପ କରିବି, ଭଗବାନଙ୍କୁ ଡାକିବି, ସାଧନ କରିବି ନା, ଆଉ ଏହା କରୁଛ ନା ନାହିଁ? ମୁଁ ସାଧନ କରିବି, କ'ଣ ସାଧନ କରିପାରିବି ବାପା? ତୁ କି ସାଧନ କରିବୁ? ତ ଭିତରେ ତ ରହିଛି ସବୁ ଅନର୍ଥ, ତୁ କି ସାଧନ କରିବୁ? କାହା ବଳରେ ସାଧନ କରିବୁ? ସାଧନ କରିବା ପାଇଁ ଯେଉଁ ବଳଟା ଦରକାର ସେଟା କୋଉଠି ଆସିବ ସେଟା ଜାଣିନୁ ଆଉ? ସାଧନ କରିବା ପାଇଁ ଯେଉଁ ବଳଟା ଦରକାର ସେଟା କୋଉଠି ଆସିବ? ସିଦ୍ଧାନ୍ତ ଜାଣିନ, ଅଟକିଗଲା ଆଉ, ମୁଁ ସାଧନ କରିବି। ଭକ୍ତପଦ ଧୂଳି ଆର୍ ଭକ୍ତପଦ ଜଳ, ଭକ୍ତ ଭୁକ୍ତ ଅବଶିଷ୍ଟ ତିନି ସାଧନର ବଳ। ବଳ କୋଉଠି ପାଇବ କି? ବାବା ମୁଁ ବଳ କରିବି, ମୁଁ ଜପ କରିବି। କରୁନୁ ବାପା କେତେ ଜପ କରିବୁ? ତୁ ଯେତେ ଜପ କରୁଥିବୁ ଦେଖିବୁ ଅନର୍ଥ ସେଇ ହିସାବରେ ତୋ। ଆରେ ମତେ କଣ ଏତେ କଲିଣି, ଆରେ କଣ ଅନର୍ଥ ହେବ ସେତିକି ସେତିକି ବାପା ଦେଖାହଉଥିବ। ସାଧନର ବଳ ପୁଣି ସେ ଗୁରୁ କୃପା, ସିଏ ଯେତେବେଳେ ଗୁରୁ ଗୁରୁଙ୍କର ସେବା ଆଚାର୍ଯ୍ୟଙ୍କର ସେବା କଲା ପରେ ତାଙ୍କ କୃପାରୁ ତୁମକୁ ସେ ରାସ୍ତାରେ ଦେଖା ହବ, ସେ ରାସ୍ତାରେ ତୁମକୁ ସେ ନେଇଯିବେ। ଅଜ୍ଞାତ ପଥରେ ପତିକ ତୁମେ ଆଉ ତୁମେ କଣ ରାଣିବ? ଏମିତି କାନ୍ଦିପାରିବ ଆମେ? କିଏ କାନ୍ଦିବ ଦେଖିବା ଏମିତି କୃଷ୍ଣଙ୍କ ପାଇଁ? ସିଏ ତ ନେବେ ତୁମେ କାନ୍ଦିବ ବସି। ଆମେ ସେ ରାସ୍ତାରେ ଯିବା ପାଇଁ ଚାହୁଁଛେ। ଭଗବାନ ଜଣେ ପାଇଛନ୍ତି ଏଇଭଳି କାନ୍ଦୁଥିଲେ, ଛୋଟ ପିଲାଙ୍କୁ ଛାଡ଼ିଦେଇକି ମା ପଳେଇଲେ ଘରର ଅଲଗା କାମ ପାଇଁ, ସେ ଯେମିତି ଚାହିଁକି ତମ କାନ୍ଦେ। ତମ ମା ମଧୁନେବ ପରିତ୍ୟଜ ମୋ ପ୍ରଭୁ କୋଉ ଗତ। ପ୍ରହ୍ଲାଦ କେମିତି କାନ୍ଦୁଥିଲେ? ମୋ ପ୍ରଭୁ ମତେ ଛାଡ଼ିଦେଇକି କୁଆଡେ ଗଲେ, ଅଧୁନେବ ପରିତ୍ୟଜ ବର୍ତ୍ତମାନ ମତେ ଛାଡ଼ିଦେଇକି ମୋ ପ୍ରଭୁ କୁଆଡେ ପଳେଇଗଲେ। ଏଭଳି ଭାବରେ ପ୍ରହ୍ଲାଦ ବସି କାନ୍ଦନ୍ତି। ତ ଚିନ୍ତୟା ସବଲୟା ବ୍ୟାମିଶ୍ରା ବିହୋଲ ଚେତନା ଦସ୍ୟ। ଏଠି ସବଲୟା ଶବ୍ଦ ଅଛି, ସବଲାସ କଣ କେମିତି ତାଙ୍କ ଚିନ୍ତା ରହୁଥିଲେ ନା? ବ୍ୟାମିଶ୍ର ବିହୋଳ ଚେତନା, ନା ବିହୋଳିତ ହେଇଯାଉଥିଲେ, ବିହୋଳ ହେଇଯାଉଥିଲେ। କୁଆଡେ ଗଲେ? ଛୁଆଟା ଯେମିତି ଦେଖିନ ବେଳେବେଳେ ଧକେଇ 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 ଏତେ ଜୋର କାନ୍ଦିବ ଯେମିତି ଲାଗୁଛି ଛୁଆଟା ମୂର୍ଚ୍ଛିତ ହେଇଯିବ କି? ଏଇଟା ବିହୋଳ ଅବସ୍ଥା କୁହାଯାଏ। ମା ବିନା ତାକୁ ପୁରା ଖୋଛି, ତ କେହି ତାକୁ କାନ୍ଦନଟା ବନ୍ଦ କରିପାରିବେନି। ପ୍ରହ୍ଲାଦ ସେଭଳି ବିହୋଳ ହେଇଯାଉଥିଲେ ଭଗବାନଙ୍କ ପାଇଁ। ଦେଖ ଭଗବାନଙ୍କୁ ଯେଉଁମାନେ ପାଇଛନ୍ତି ଭଗବାନଙ୍କର ଭକ୍ତମାନଙ୍କର ସ୍ଥିତି କୁଆଡେ, ବିହୋଳିତ ହେଇଯାଉଥିଲେ। ଆଉ କଣ ହଉଥିଲେ? ରୁଦତି ରୁଦତି କ୍ୱଚିତ ସିଦ୍ଧି ତଦେବ ପୁନଃସ୍ଫୁର୍ତ୍ତି ଭାବେନ ରୁଦିତି। ପୁଣି ବେଳେବେଳେ ରୋଦନ କରୁଥିଲେ, କେମିତି ତାଙ୍କ ମନରେ ସ୍ଫୁର୍ତ୍ତି ଆସୁଥିଲା। କଣ ସ୍ଫୁର୍ତ୍ତି ଆସୁଥିଲା? ଭଗବତା ଭୋ ପ୍ରହ୍ଲାଦ ବସ୍ଛ, ଭଗବାନ ପୁଣି ଚାଲି ଆସୁଥିଲେ। ଯେମିତି ମା ମା ଛାଡ଼ି ଦେଇକି ପଳେଇବ, ଛୁଆ କାନ୍ଦି କାନ୍ଦି ମୂର୍ଚ୍ଛିତ ହେଇଯାଉଥିବ, ଛୁଆ କାନ୍ଦି ଗଡ଼ି ଯାଉଥିବ, ସେ ବିହୋଳ ହଉଥିବ, ମା ଆସି ପୁଣି କହିବ ମୋ ପୁଅ କୁଆଡ଼େ ଗଲରେ ଆ। ଯେମିତି ମାକୁ ଆନନ୍ଦ ଲାଗେ ସେଭଳି ସେ ପ୍ରହ୍ଲାଦଙ୍କୁ ଆସିକି ଭଗବାନ କୁହନ୍ତି, ଓ ପ୍ରହ୍ଲାଦ ବସ୍ଛ କ୍ଷଣ ମାତ୍ରମେବ ମା ଆଲୋକ୍ୟ କଥମେବ ରୋଦସୀ ଉକ୍ତେ ସହସତେ। ପ୍ରହ୍ଲାଦ ହସୁଥିଲେ କେମିତି? ଛୁଆଟା ତା ମାକୁ ଦେଇଦେଲା ମାନେ ତା ଆଖରୁ ଲୁହ ଝରୁଥିବ, ସେ ଆସି ହସି ପକେଇବ। ବେଳେବେଳେ ମା ଆଲିଙ୍ଗନ କରି ଦେଖିବ, ଧକେଇ 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 ମା ମା ଯେତେ ମା କୋଳକୁ ପଳେଇଲେ ବି ସେ କାନ୍ଦୁଥିବ। ତାକୁ ମାନେ କେତେ କଣ ହେଇଛି, ଦୁଃଖ ହେଇଛି, ମୋ ମା ମୋ ଛାଡ଼ିଦେଇ ପଳେଇଲା। ମା ତାକୁ କୋଳକୁ ନେଇଗଲେ ବି ସେ କାନ୍ଦିବା ବନ୍ଦ କରୁନଥିବ। ପ୍ରହ୍ଲାଦ କେତେବେଳେ ହସନ୍ତି ନା? ବେଳେବେଳେ ସ୍ଫୁର୍ତ୍ତି ପ୍ରାପ୍ତ ହୁଅନ୍ତି। ପ୍ରହ୍ଲାଦ ବସିଥିବେ, ଭଗବାନ ପ୍ରହ୍ଲାଦ କାନ୍ଦୁଥିଲେ, ଭଗବାନ ଛାଡ଼ିଦେଇ ପଳେଇଗଲେ। ମୋତେ ଭଗବାନ ଆସି କହିବ, ପ୍ରହ୍ଲାଦ ହେ ପ୍ରହ୍ଲାଦ ବସ୍ଛ କ୍ଷଣ ମାତ୍ର ମାମ ଆଲୋକ୍ୟ କଥମେବ ରୋଦସୀ, ମୋତେ କ୍ଷଣ ନ ଦେଖି ଏଭଳି କାହିଁ କାନ୍ଦୁଛ? ଭଗବାନ ଯେତେବେଳେ ଏଇଟା କହିବେ, ସାଙ୍ଗେ ସାଙ୍ଗେ ପ୍ରହ୍ଲାଦ କ'ଣ କରିବେ ନା ତାଙ୍କୁ ଦେଖିକି ହସିବେ। ଚିରପ୍ରାପ୍ତମ ଆଲିଙ୍ଗନ୍ତି ମାତରମ ଅବଲୋକ୍ୟ ମୁଗ୍ଧବାଲ ଏବ। ମାକୁ ଦେଖିଦେଲା ପରେ ଯେମିତି ବାଳକଟା ପୁରା ଆଲିଙ୍ଗନ କରିକି ମାକୁ ରହେ, ପ୍ରହ୍ଲାଦ ସେଇଭଳି ଦେଖୁଥିଲେ, ଭଗବାନ ତାଙ୍କୁ ଆଲିଙ୍ଗନ କରୁଥିଲେ। ତତ୍ ଚିନ୍ତୟା ତୀରି ମତ୍ ପ୍ରଭୁ ମାମେବ କୃପୟା ସ୍ୱଦର୍ଶନ ଦାନେନ ସୁଖୟତି ଇତି ଚିନ୍ତୟା ଆହ୍ଲାଦ ଯସ୍ୟ ସ। ପ୍ରହ୍ଲାଦ ତାଙ୍କ ନାଁ ପ୍ରହ୍ଲାଦ, ଆଉ ସବୁବେଳେ ଆହ୍ଲାଦ ପ୍ରହ୍ଲାଦ ଆହ୍ଲାଦ ଦାୟିନୀ କହିଲେ ନା? ପ୍ରହ୍ଲାଦଙ୍କୁ ଆହ୍ଲାଦ ଦଉଥିଲେ। କଣ ଆହ୍ଲାଦ ଦଉଥିଲେ? ଏଠି କହୁଛି, ଏଠି ଆହ୍ଲାଦ ଶବ୍ଦକୁ ଚକ୍ରବର୍ତ୍ତୀ ଅର୍ଥ କରୁଛନ୍ତି। ମତ୍ ପ୍ରଭୁ ମାମେବ କୃପୟା ସୁଦର୍ଶନ ଦାନେନ, ମୋ ପ୍ରଭୁ କୃପା କରିକି ମୋତେ ନିଜ ଦର୍ଶନ ଦାନର ସୁଖ ଦଉଛନ୍ତି, ମୋ ପ୍ରଭୁ ମୋତେ ଦଉଛନ୍ତି। ଏଇ ଚିନ୍ତାରେ ଆନନ୍ଦିତ ହେଇଯାଉଥିଲେ। ଭଗବାନ ଦର୍ଶନ ଦେବେ ନା, ସିଏ ଭଲ ପାଇଗଲେ ମନଟାକୁ ସିଏ ଗ୍ରହଣ କରିନେଲେ, ସିଏ ଦର୍ଶନ ଦେବେ, ଦେଖା ଦେଇଦେବେ ଆଉ, ଦେଖା ଦେଇଦେବେ ଆଉ, ସେତେବେଳେ ତାଙ୍କୁ ଆମେ ଦେଖିପାରିବା ଆଉ। ଆମ ଚିନ୍ତାଟା, ଆମର ମନଟା ନିର୍ମଳ ହେବା ଦରକାର, ସରଳ ହେବା ଦରକାର, ସବୁବେଳେ କୃଷ୍ଣଙ୍କ ପାଇଁ ସୁଖ ପାଇଁ ସବୁବେଳେ ଚିନ୍ତା କରିବା ଦରକାର, କେମିତି କୃଷ୍ଣଙ୍କୁ ସୁଖୀ କରିପାରିବି ଗୁରୁ କୃଷ୍ଣଙ୍କୁ। ଆଉ ନହେଲେ କୃଷ୍ଣ ମନକୁ, ଯଦି ମନକୁ କୃଷ୍ଣ ଗ୍ରହଣ ନ କଲେ ଆମେ କ'ଣ କୃଷ୍ଣଙ୍କୁ ଆଣିକି ମନ ଭିତରେ ବସିପାରିବା? କୃଷ୍ଣ କେହି ଆଣିକି ମନ ଭିତରେ ବସାନ୍ତିନି, କୃଷ୍ଣ ଆସିକି ମନ ଭିତରେ ବସି ଯାଆନ୍ତି। ଆଉ ତୁମେ କ'ଣ କୃଷ୍ଣଙ୍କୁ ଆଣି ବସିବ? ତୁମ ଜଡ଼ ମନ ଭିତରେ କୃଷ୍ଣ କାହିଁକି ଆସିବ? ବସି ତୁମେ ତ ବିଭିନ୍ନ କାମ ବସନା ରହିଛି, ସେ ଆସିବେନି, ଆସିବେନି। କୃଷ୍ଣ ଯଦି ମନ ଆମର ନିର୍ମଳ ହେଇଗଲା, ସାଧନ ଭଜନ କରି ସେବା କରି ହରିକଥା ଶ୍ରବଣ କରି ରୁଚି ଆମର ଚାଲି ଆସିଲା, ଭଗବାନଙ୍କ ସେବା ପ୍ରତି, ନାମ ପ୍ରତି, ତାଙ୍କର ସେବାର ପ୍ରତି, ସେବା ପ୍ରତି ଆମର ପ୍ରୀତି ଆସିଗଲା, ତ ତାହେଲେ କୃଷ୍ଣ ଆମ ମନକୁ ଗ୍ରହଣ କରିବେ। ସେ ତ ମନରେ ବସିଗଲେ, ଆଉ ମନରେ ବସିଗଲେ ତୁମର ସବୁ କାମ ଚାଲିଲା ଆଉ, ସିଏ ଚଲେଇବେ ନା ଆଉ। ଆସି ସେ ଗୋଟେ ଯୋଉ ଜିନିଷଟା କହିଲେ କଣ କହିଲେ, ମନମନା ଭବ ମଦଭକ୍ତୁ ମଜାଜି ମାଂ ନମସ୍କୁରୁ କହିଲେ ନା, ମାମେବ ଏସି ଏସି ସତ୍ୟନ୍ଦେ ପ୍ରତି ଜାନି ପ୍ରିୟସ୍ମି, ସେ କହିଦେଲେ ନା, ସତ୍ୟ କରି କହୁଛି, ପ୍ରତିଜ୍ଞା କରି କହୁଛି, ଦୁଇଥର କହିଲେ ତମ କତିକି ପଳେଇ ଆସିବ। କହିଦେଲେ ତ ସହଜ, ମନମନା ଭବ ମନ ଏଣେ କହିଦେଲେ, ମନମନା ଭବ ମଦଭକ୍ତ ହେଁ କହିଦେଲେ ନା। ଆଉ ସେଣେ ଆଗରୁ ପ୍ରବଚନ ଦେଇଦେଇଛନ୍ତି କେଉଁ ଅଧ୍ୟାୟରେ, ଚଞ୍ଚଳ ହିଁ ମନ କୃଷ୍ଣ ଦେଲ ଭଗବାନ ଅର୍ଜୁନ ପଚାରିଲେ କେଉଁ ଅଧ୍ୟାୟ, ସେଟା ଷଷ୍ଠ ଅଧ୍ୟାୟ ମନ ସଂଯମ, ସେଠି କହିଦେଲା ଚଞ୍ଚଳ ହିଁ ମନ କୃଷ୍ଣ, ଏଠି କହିଦେଉଛନ୍ତି ମନମନା ଭାବ, ସେଣେ କହିଦେଉଛନ୍ତି ଅସଂଶୟ ମହାବାହୁ ମନ। ଅର୍ଜୁନ କହିଲେ ଚଞ୍ଚଳ ହିଁ ମନ କୃଷ୍ଣ, ଭଗବାନ କହିଲେ ଅସଂଶୟ ମହାବାହୁ, ଅଭ୍ୟାସ କର, ଅଭ୍ୟାସ କରିକି କେମିତି ଗୋଟେ ବୋଧ ଯିବ ଏକାଉଣ୍ଟଟା କରିବ, ସେ ବଳଟା ପୁଣି ଆପଣ ଦେବା ଦରକାର ନା, ତେଣୁ ସେ ବଳଟା କେମିତି ଦେବେ ଦେଖିବେ, ଏଇ ବୋଧ ଜୀବଟା ସବୁବେଳେ ଚେଷ୍ଟାରେ ଲାଗିକି ରହିଛି, ଶ୍ରମ କରୁଛି, ମୋ ପାଇଁ କିଛି କରୁଛି। ଆଉ ସେ ତୁମେ ଭଗବାନ ଗୁରୁକୃଷ୍ଣ ପାଇଁ ନକଲେ ତ ମୁଁ କ'ଣ ଭାବୁଛ, ତୁମେ କିଛି ତାଙ୍କ ପ୍ରତିବିଧାନ ତୁମେ ନକଲେ ତୁମେ କିଛି ପାଇଯିବ ବୋଲି, କିଛି ମିଳିବନି। ସିଏ ଯେତେବେଳେ ଗ୍ରହଣ କରିଦେବେ ତୁମର ସେବାଟାକୁ, ତୁମ ପାଖକୁ ସବୁ ଚାଲି ଆସିବ। ସିଏ ଗ୍ରହଣ ନକଲା ପର୍ଯ୍ୟନ୍ତ ତୁମକୁ ତ ସୁଖ ମିଳିବନି, କୌଣସି ଜିନିଷ ତୁମକୁ ସୁଖକର ହବନି ଭକ୍ତି ଯୁଗରେ। ଆମକୁ ଆମ ଜୀବନଟା ସେତିକି ପର୍ଯ୍ୟନ୍ତ ଆମକୁ ଟିକେ କଷ୍ଟ କରିବାକୁ ପଡ଼େ, ଯେପର୍ଯ୍ୟନ୍ତ ଆମ ସେବାଟା ଭଗବାନ ପାଖରେ ନ ପହଞ୍ଚିଛି। ପହଞ୍ଚିଗଲା ପରେ ଥରେ ସେ ଗ୍ରହଣ କରିଦେଲା ପରେ ଗୁରୁକୃଷ୍ଣ ଖୁସି ହେଇଗଲା ପରେ ଚାଲିଲା, ତାପରେ ତ ରାସ୍ତାରେ ସିଏ କାଟି କାଟିକା ନେବେ, ଆଉ ଆମର ଆଉ କିଛି କରିବାର ଦରକାର। ସେତିକି ଦିନ ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ପଡ଼ିବ, ଶ୍ରବଣ କୀର୍ତ୍ତନ କରିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ, ତାପରେ ସିଏ ତୁମେ ତ ଦେଖିଦେବେ ୟାର ପ୍ରୀତି ରହିଛି ମୋ ପ୍ରତି, ତାପରେ ସେ ସବୁ ବ୍ୟବସ୍ଥା କରି। ହରେ କୃଷ୍ଣ ଜଗନ୍ନାଥ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରଭାନ।